ଆପଣମାନେ ବହି ଆମର ଅଛନ୍ତି ସେଠି, ଆପଣ ଆଣନ୍ତୁ ବହି ସେଠି ଭାଗବତ। ହରେ କୃଷ୍ଣ। ଉପସ୍ଥ ଭକ୍ତ ସ୍ୱଜନବୃନ୍ଦ ଏବଂ ମାତୃବୃନ୍ଦ, ଆମର ସାଧାରଣତଃ ଗୋଟେ କଥା ଅଛି, ଇଂରାଜୀରେ ଅଛି, ଓଡ଼ିଆରେ ଅଛି, ହିନ୍ଦୀରେ ଅଛି, ବଙ୍ଗଳାରେ ଅଛି, ସବୁଥିରେ ଅଛି, ଲେଡ଼ିଜ୍ ଫାଷ୍ଟ, ସ୍ତ୍ରୀ ଲୋକମାନେ ପ୍ରଥମେ। କିନ୍ତୁ ଆଜି ଆଉ ଓଲଟା ହୋଇଯାଇଛି, ଲେଡ଼ିଜ୍ ଲେଟ୍ ହୋଇଯାଇଛନ୍ତି, ପୁରୁଷ ଲୋକମାନେ ଅଛନ୍ତି ଅଧିକାଂଶ ସମୟରେ, ଅଧିକାଂଶ ଭାବରେ, କିନ୍ତୁ ସ୍ତ୍ରୀ ଲୋକମାନେ କମ୍ ଆସୁଛନ୍ତି। ଯାହା ହେଉ, ତେଣୁ ଆପଣ ଆମେ ଆଜିର ଆପଣମାନଙ୍କୁ ସମସ୍ତଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବୁର୍ଲା କେନ୍ଦ୍ର ତରଫରୁ ଆଜିର ରବିବାର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ, ରବିବାର ସତ୍ସଙ୍ଗ କାର୍ଯ୍ୟକ୍ରମକୁ। ତେବେ ଆମେ ଯେଉଁ ସାଧାରଣତଃ ମୁଁ ଯେତେବେଳେ ଭାଗବତ କଥା କୁହେ ସଣ୍ଡେରେ, ମୁଁ ପ୍ରତି ସଣ୍ଡେରେ ଗୋଟେ ଗୋଟେ ଅଧ୍ୟାୟ କୁହେ, ଗୋଟେ ଗୋଟେ ଅଧ୍ୟାୟ। କିନ୍ତୁ ଆଜି ମୁଁ ସେ ଅଧ୍ୟାୟ କହୁନାହିଁ, କାହିଁକି ନା ନେକ୍ସଟ ସଣ୍ଡେ ମୁଁ ରହିବି ନାହିଁ, ଆଉ ପୂର୍ବରୁ ଦୁଇଟା ସଣ୍ଡେ ମଧ୍ୟ ଅନ୍ୟ ବକ୍ତାମାନେ କହିଛନ୍ତି, ତେଣୁ ବହୁତ ଦିନ ହେଲା ରହିଯାଇଛି। ତେଣୁ ପୁଣି ଯେତେବେଳେ ମୁଁ ଆସିବି ବୃନ୍ଦାବନ ଆସିଲେ ଆରମ୍ଭ କରିବା, ସେଥିପାଇଁ ମୁଁ ଆଉ ଆରମ୍ଭ କରିନାହିଁ ଏ କଥା। ତେଣୁ ଆଜି ଏଇଟା ବହୁତ ସାଉଣ୍ଡ କେଉଁଠି ଏଇଟା ବୁଝି ନା କେଉଁଟା ଶବ୍ଦ ହେଲା ସେଇଟା ବୁଝିଲା। ତେଣୁ ଆଜି ଆମେ ଯେଉଁ ଧାରାବିଭାଗ ଭାବରେ ଭାଗବତଙ୍କ କାର୍ଯ୍ୟକ୍ରମ ଆମର ଯେଉଁ ରହିଛି ସକାଳ 8 to 9, ଆମେ ଏଇ ଭଗବାନଙ୍କର ଗୋବର୍ଦ୍ଧନ ଧାରଣ ଲୀଳାଟି ବର୍ଣ୍ଣନା କରୁଛେ। ଆଜି ଏକାଦଶ ଦିବସର କଥା ଆମେ କହିଥିଲେ ସକାଳେ, ତେଣୁ ସେ କଥା ଚାଲିବ। ଏଇ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ଆମେ 10 ସ୍କନ୍ଧ 26 ଅଧ୍ୟାୟ ଶ୍ଳୋକ 13 ଆମେ କଥା ଆରମ୍ଭ କରିବା ଆଜିର କଥା। ତେବେ ଆଜି ବିଶେଷ ଭାବରେ ଆମେ ସ୍ୱାଗତ କରିବୁ ଆମର ପ୍ରଭୁଙ୍କ ପ୍ରେମାନନ୍ଦ ପ୍ରଭୁଙ୍କୁ, କାରଣ ଆଜି ତାଙ୍କର ପ୍ରକୃତରେ ତାଙ୍କର ଥିଲା ଡ୍ୟୁଟି, କିନ୍ତୁ ସେ ଆଜି ଟ୍ରେନ୍ କେମିତି କ'ଣ ହେଇକି କ୍ୟାନସଲ୍ ହେଇକି ସେ ଆଜି ଆମର କଥାକୁ ଆସିଛନ୍ତି, ଆମେ ସେଥିପାଇଁ ବିଶେଷ ଭାବରେ ତାଙ୍କୁ ସ୍ୱାଗତ ଜଣାଉଛୁ। ତେଣୁ ଆଜି ଆମେ ଏ ଯେଉଁ କଥା ଆରମ୍ଭ କରିବା ଏଇ ଗୋବର୍ଦ୍ଧନ ଲୀଳା, ଏ ଗୋବର୍ଦ୍ଧନ ଲୀଳା 4 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଆମେ ସଂକ୍ଷେପ କରି କହିଦେବା। 11 ଯାହା କଥା କହିଥିଲେ ଆମେ 11 କଥା କହିଦେବା ଶେଷକୁ, କାରଣ ଭଗବାନଙ୍କର କଥା ଏଭଳି, ଭଗବାନ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ। 18,000 ଶ୍ଲୋକରେ ଯାହା କୁହାଯାଇଛି, ଭଗବାନ 4 ଶ୍ଲୋକରେ କହିଦେଲେ ବ୍ରହ୍ମାଙ୍କୁ। 2 ସ୍କନ୍ଧ 9 ଅଧ୍ୟାୟ 32-35 ଏ 4 ଶ୍ଲୋକରେ ସବୁ ଜ୍ଞାନ ଦେଇଦେଲେ 4 ଶ୍ଲୋକରେ, ଆହୁରି ମଧ୍ୟ ସୂକ୍ଷ୍ମ କରିହେବ, ଗୋଟିଏ ଅକ୍ଷରରେ ମଧ୍ୟ ସମସ୍ତ ଜ୍ଞାନକୁ ପ୍ରକାଶ କରିହେବ। ସେଇଟା ହେଉଛି ଓମ୍ ପ୍ରଣବ ପ୍ରଣବ ସର୍ବବେଦେଷୁ। ତେଣୁ 11 ଧରି ମିନିମମ୍ 11 ଯେଉଁ ଆମେ କଥା କହିଛେ, ଆଜି 11 ମଧ୍ୟ ସଂକ୍ଷେପରେ କହିଦେଇପାରିବା। ତେଣୁ ଆପଣମାନେ ଯେହେତୁ ଶୁଣିନାହାନ୍ତି, ସେଥିପାଇଁ ଆମେ ସେଇଟାକୁ ସଂକ୍ଷେପରେ କହିବା। ଭଗବାନଙ୍କର ଏଇ ଯେଉଁ ଲୀଳାଟି ହେଇଥିଲା 7 କଥା, ଭଗବାନ 7 2 ପାଖାପାଖି ଏମିତି 2 କେତେ ଦିନ ହେଇଛି ଏଇଭଳି ଭାବରେ କଥା। ଏ ଉପରେ ମଧ୍ୟ ଗୋଟିଏ ଗତ କାର୍ତ୍ତିକ ମାସରେ ଆମେ ଭାଗବତ ସପ୍ତାହ ମଧ୍ୟ କରିଥିଲୁ। ତେଣୁ ଏ ଯେତେବେଳେ ଭଗବାନ, ଆପଣମାନେ ଜାଣନ୍ତି ଭଗବାନଙ୍କୁ ଆସନ୍ତି ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି। ଧର୍ମ ସ୍ଥାପନ କଲେ ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନଙ୍କୁ, ଶ୍ରେଷ୍ଠ ଧର୍ମ ସର୍ବଧର୍ମାନ୍ ପରିତ୍ୟଜ୍ୟ ମା ଏକମ୍ ଶରଣମ୍ ବ୍ରଜ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ଭଗବାନଙ୍କର ନିଜ ଜନ ଭଗବାନ ପାର୍ଷଦ ମାନେ ସେମାନେ ସବୁ, ସେମାନେ କାହିଁକି ଇନ୍ଦ୍ର ପୂଜା କରିବେ, ଗୋଟିଏ କାରଣ। ଦ୍ୱିତୀୟ କାରଣ ହେଲା ଇନ୍ଦ୍ରଙ୍କ ମଧ୍ୟ ଗର୍ବ ବଢ଼ିଯାଇଥିଲା, ଇନ୍ଦ୍ରଙ୍କର ଇନ୍ଦ୍ରକୁ ଏଇ କଥା କରିବାର ଥିଲା ଯେ ସେ ଆସିକରି ପ୍ରାର୍ଥନା କରିଥାନ୍ତେ ଗୋପବାସୀମାନଙ୍କୁ, ଲକ୍ଷ୍ମୀଦେବୀ ଗୋପୀମାନଙ୍କୁ ପୂଜା କରୁଛନ୍ତି। 10 ସ୍କନ୍ଧ 5 ସପ୍ତାହ କୁହାଯାଇଛି, ହରେ ନିବାସ ଆତ୍ମଗୁଣୀ ରମା କ୍ରୀଡ଼ା ନବୁନ ରୂପ, ରମା ଯେ ଲକ୍ଷ୍ମୀଦେବୀ ଯିଏ ବୈକୁଣ୍ଠରେ ପୂଜିତ ହୁଅନ୍ତି, ସିଏ ଆସିକି ବ୍ରଜବାସୀମାନେ ପୂଜା କରୁଛନ୍ତି, ଆଉ ଇନ୍ଦ୍ର ସେଠି ରହିକିରି ଅଳକାପୁରରେ ରହିକିରି ଆସି ତାଙ୍କଠୁ ନେଉଛନ୍ତି, ପୂଜା ନେଉଛନ୍ତି, ଦ୍ୱିତୀୟ କାରଣ। ତୃତୀୟ କାରଣ ଇନ୍ଦ୍ରଙ୍କର ମଧ୍ୟ ଗର୍ବ ବଢ଼ିଯାଉଛି, ଅନ୍ତତଃ ପକ୍ଷେ ଟିକେ ଲଜ୍ଜିତ ହେବା କଥା ଯେ ଭଗବାନଙ୍କର ନିଜ ଜଣ ଏମାନେ ସେମାନେ ମୋତେ ପୂଜା କରୁଛନ୍ତି, ନିଜେ ଲଜ୍ଜିତ ହେବା ସେତିକି ନାହିଁ, ଗର୍ବ ବଢ଼ି ବଢ଼ିକା ଯାଉଛି ତାଙ୍କର। ଯେ ଭଗବାନ ଭଗବାନଙ୍କ ବ୍ୟକ୍ତି ଭଗବାନ ନିଜ ଜଣ ସିଏ ମୋତେ ପୂଜା କରୁଛନ୍ତି, ଏଇଭଳି ଭାବରେ ତାଙ୍କର ଗର୍ବ ବଢ଼ିଯାଇଛି। ତେଣୁ ଭଗବାନ ଗୋଟିଏ ଲୀଳାରେ ଅନେକ କାର୍ଯ୍ୟ କରିବେ, ଖାଲି ଏତିକି ହେବ ତା ନୁହଁ, ଆହୁରି ବହୁତ କଥା ରହିଛି। ବ୍ରଜବାସୀମାନଙ୍କ ସହିତ ସମସ୍ତେ ଚାହୁଁଛନ୍ତି କୃଷ୍ଣଙ୍କର ସଙ୍ଗ କରିବା ପାଇଁ। ବ୍ରଜବାସୀମାନେ ତାଙ୍କର ନିଜ ପିଲାମାନଙ୍କୁ ଯଦି ଭଲ ନ ପାଆନ୍ତି, ନିଜ ପୁଅକୁ ଯଦି ଭଲ ପାଆନ୍ତି ନାହିଁ, କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଆନ୍ତି। ଗାଭୀମାନେ ତାଙ୍କ ନିଜ ବତ୍ସାକୁ ଯେତିକି ଭଲ ପାଆନ୍ତି ନାହିଁ, କୃଷ୍ଣଙ୍କୁ ସେତିକି ଅଧିକ ଭଲ ପାଆନ୍ତି। ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ କାହିଁକି ଏସବୁ ହେଉଛି। ତେଣୁ ଆଜି ସିଏ ଗୋଟେ ସୁଯୋଗ ମିଳିବ, ସମସ୍ତେ ଏକ ସମୟରେ ଏକାଧାରରେ ନିରବିଚ୍ଛିନ୍ନ ଭାବରେ ସାତ ଦିନ ସାତ ରାତି ଧରି ଏଇ ଗୋବର୍ଦ୍ଧନ ପାହାଡ଼ ତଳେ ସବୁ ରହିବେ, ସମସ୍ତେ ରହିବେ, ଏ ସମସ୍ତଙ୍କୁ ଆନନ୍ଦ ପ୍ରଦାନ, ଭଗବାନ କୃଷ୍ଣଙ୍କୁ ମଧ୍ୟ ଆନନ୍ଦ ପ୍ରଦାନ କରିବ। ଏବଂ ଗୋବର୍ଦ୍ଧନ ଯିଏକି ଭଗବାନଙ୍କଠାରୁ ଭିନ୍ନ ନୁହନ୍ତି, ଆରାଧ୍ୟ ଭଗବାନ ବ୍ରଜସ ତନୟ ତଦ୍ଧାମ ବୃନ୍ଦାବନ, ଭଗବାନ ଯେଉଁଭଳି ଭାବରେ ଆରାଧ୍ୟ ତାଙ୍କର ଧାମ ମଧ୍ୟ ସେହିଭଳି ଭାବରେ ଆରାଧ୍ୟ। ତେଣୁ ଏଇ ଗୋଟିଏ ଲୀଳାରେ ଅନେକ କାର୍ଯ୍ୟ ଭଗବାନଙ୍କର ସିଦ୍ଧି ହେଇଛି, ଅନେକ ମନଭୀଷ୍ଟ ସବୁ ସିଦ୍ଧି ହେଇଛି ଭଗବାନଙ୍କର, ବହୁତ କଥା ଲୀଳା ରହିଛି ସବୁ। ତେଣୁ ଏଥିପାଇଁ ଭଗବାନ ଏ ଯେଉଁ ଯୁଗ ଯୁଗ ଧରି ଚାଲି ଆସିଥିଲା ଏଇ ଇନ୍ଦ୍ର ପୂଜାକୁ ଭଗବାନ ବନ୍ଦ କରିଦେଲେ। ତାଙ୍କର ପିତା ନନ୍ଦ ମହାରାଜ ଅନ୍ୟମାନେ ସବୁ ଏଇ ଇନ୍ଦ୍ର ପୂଜା କରିବା ପାଇଁ ବହୁତ ବ୍ୟସ୍ତ ହୋଇଯାଉଥିଲେ। ଏ ଯେଉଁ କାର୍ତ୍ତିକ ମାସ ଅମାବାସ୍ୟା ତିଥି ଆସିବ, ତା ପରଦିନ ଯେଉଁଠି ଆମେ ଗୋବର୍ଦ୍ଧନ ପୂଜା କରୁଛେ ସେହିଦିନ ହେଉଥିଲା ଇନ୍ଦ୍ର ପୂଜା। ତେଣୁ ଭଗବାନ ଏଭଳି ଯୁକ୍ତି ବାଢ଼ିଲେ, ଆପଣ ଜାଣିଛେ ମହାପ୍ରଭୁ ଯେତେବେଳେ ପାଠ ପଢ଼ୁଥିଲେ, ଛୋଟ ପିଲା ଥିଲେ, ଏଇ କୃଷ୍ଣ ଭକ୍ତି ପ୍ରଚାର କରିନଥିଲେ, ସେତେବେଳେ ମଧ୍ୟ ସେ ଯେଉଁ ସଂସ୍କୃତ ରହିଛି ତା'ର ସେ ଗୋଟିଏ ଯୁକ୍ତିକୁ ସ୍ଥାପନ କରି ପୁଣି କାଟିଦେବେ, ପୁଣି ସେଇଟା କାଟିବେ, ପୁଣି ଫାଙ୍କି ଦେଉ କୁହନ୍ତି, ସେଇଟାକୁ ବ୍ୟାକରଣରେ ଫାଙ୍କି କୁହାଯାଏ ସେଇଭଳି ଭାବରେ। ଏଇଟା ଠିକ, ତା'ପରେ କହୁନା ଏଇଟା ଭୁଲ ପ୍ରତିପାଦିତ କରିବେ। ତେଣୁ ଭଗବାନ ସେଇଭଳି ଭାବରେ ସବୁକିଛି କରିପାରିବେ। ତେଣୁ ଭଗବାନ ଏକାଥରରେ କହୁଛନ୍ତି ଭଗବତ ଗୀତାରେ, ଯେଉଁମାନେ ଦେବତା ନ ବୁଝିବେ ସେମାନେ ଚୋର, ତେ ଦେବ କ'ଣ ଦେବା ଦେବାନ୍ ଭାବତାନ ହୀନ ତେ ଦେବା ଭାବନ୍ତି ପରସ୍ପର ଭାବନ୍ତି ଶ୍ରୀରମ ପରମ ଭାବସତ ଇଷ୍ଟାନ୍ ଭଗବାନ ହିବ ଦେବା ଦାସ୍ୟନ୍ତି ଯଜ୍ଞ ଭାବିତା ତେଇ ଦତ୍ତ ନ ପ୍ରଦାୟିବ ଯୋ ମୁକ୍ତି ସ୍ତେନ ହେବ ସ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ କହିଛନ୍ତି ଗୀତା, ଦେବତାମାନଙ୍କୁ ଯଦି ପୂଜା ଯେଉଁମାନେ ନ କରିବେ ସେମାନେ ଚୋର, ଆଉ ଯେଉଁମାନେ ପୂଜା କରିବେ ସେମାନେ ସାଧୁ। ଏମାନେ ବର୍ତ୍ତମାନ କହୁଛନ୍ତି ତୁମେ କାହିଁକି ସାଧୁ ହେଉ, ତୁମେ କାହିଁକି ଚୋର ହେଉନ କହିକି ବ୍ରଜବାସୀମାନେ ବନ୍ଦ କରିବେ। ଦେବତା ପୂଜା ଯେଉଁ ବନ୍ଦ କରିବା ପାଇଁ ଭଗବାନ ଯେଉଁ କର୍ମବାଦର ଆଶ୍ରୟ ନେଲେ, ଏଇଟା ପ୍ରକୃତରେ ନିନ୍ଦନୀୟ କଥା କହିଛନ୍ତି ଭଗବାନ। କର୍ମବାଦଟା ଠିକ୍ ନୁହଁ, କିନ୍ତୁ ସେ କର୍ମବାଦର ଆଶ୍ରୟ ନେଇକରି ବନ୍ଦ କରିଦେଲେ ଇନ୍ଦ୍ର ପୂଜା, ଭଗବାନ ସବୁକିଛି କରିପାରିବେ। ତେଣୁ ଏ 24 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କୁ କହିଲେ ଏଇ ଯେଉଁ ପୂଜା ପାଇଁ ବ୍ୟବସ୍ଥା କରାଯାଏ, ଯେଉଁ ସବୁ ଆୟୋଜନ ରହିଛି, ସେଇ ସାମଗ୍ରୀରେ ତୁମେ ଆପଣମାନେ ସବୁ ଏ ଗୋବର୍ଦ୍ଧନ ପୂଜା କରିବା, ଏଭଳି ଭାବରେ ନିୟମ ବତାଇଦେଲେ କେମିତି ପୂଜା ହେବ। ସମସ୍ତେ ସେଇ ଯାହା ସବୁ ବ୍ୟବସ୍ଥା କରାଯାଇଥିଲେ ସେଇଥିରେ ସବୁ ଭଗବାନ ପାଇଁ ବହୁତ ସୁନ୍ଦର ସୁନ୍ଦର ରନ୍ଧନ କଲେ। ଏଇ ଗୋବର୍ଦ୍ଧନ ପାଇଁ, ଗୋବର୍ଦ୍ଧନ ସବୁ ଭଗବାନଙ୍କର ବିସ୍ତାର ରନ୍ଧନ କଲେ, ଏବଂ ସବୁ ନୂତନ ବସ୍ତ୍ର ପରିଧାନ କରି ନୂତନ ଅଳଙ୍କାର ସବୁ ଧାରଣ କରି ସବୁ ଯାଉଛନ୍ତି। ଗାଭୀ ବ୍ରାହ୍ମଣମାନଙ୍କୁ ଖାଇବାକୁ ଦେଲେ, ଗାଭୀମାନଙ୍କୁ ଖାଇବାକୁ ଦେଲେ, ଏବଂ ପରିକ୍ରମା କଲେ, ଗୋବର୍ଦ୍ଧନ ପରିକ୍ରମା କଲେ। ପରିକ୍ରମା କରି ଯେତେବେଳେ ଭୋଗ ଲଗାଇଛନ୍ତି ଗୋବର୍ଦ୍ଧନକୁ, ସେହି ସମୟରେ ଗୋବର୍ଦ୍ଧନ ସେ ଯେଉଁ ନିଜେ ପ୍ରକଟ ହୋଇଛି, ଭଗବାନ ନିଜେ ନିଜକୁ ବିସ୍ତାର କରିଛନ୍ତି, କୃଷ୍ଣ ନିଜକୁ ବିସ୍ତାର କରି ଆଉ ଗୋଟେ ଗୋବର୍ଦ୍ଧନ ପାହାଡ଼ ଭଳି ସେଠି ଉଭା ହୋଇଗଲେ, ଏବଂ ସେ ସବୁ ଆପଣ ରହିଛି, ଆପଣ ଯଦି ଗୋବର୍ଦ୍ଧନ ପରିକ୍ରମା କରିବେ ଦେଖିବେ ଯେଉଁ ରହିଛି ଅଣିଓର ବୋଲି ଗୋଟେ ସ୍ଥାନ ରହିଛି, ଏଇଟା କୁହନ୍ତି ଗୋବର୍ଦ୍ଧନଙ୍କର ମୁଖାରବିନ୍ଦ, ଭଗବାନ ସେଇଠି ଖାଦ୍ୟ ଗ୍ରହଣ କରିଥିଲେ। ଏତେ ଖାଦ୍ୟ ସବୁ ଆଣିଥିଲେ, ପାହାଡ଼ ସବୁ ହୋଇଥିଲା, ଅନ୍ନର ପାହାଡ଼ ହୋଇଥିଲା, ଅନ୍ନକୂଟ ବୋଲି କୁହାଯାଏ, ସବୁ ପୁଷ୍କରଣୀ ସବୁ ହୋଇଯାଇଥିଲା, ବ୍ୟଞ୍ଜନରେ ଡାଲି ସବ୍ଜି କରିକିରି ବହୁତ ପ୍ରକାର ଆଇଟମ୍ ହୋଇଥିଲା, ଅନେକ ପ୍ରକାର। ଭଗବାନ ଏକାଥରରେ ସବୁ ଖାଉଥିଲେ, ହଜାର ହଜାର ହାତ ଦେଖାଇଥିଲେ, ପ୍ରକଟ କରିଥିଲେ ଭଗବାନ ବିରାଟ ରୂପରେ। ତେଣୁ ଏଇଭଳି ଭାବରେ ଭଗବାନ ସବୁ ଖାଇଦେଲେ। ବ୍ରଜବାସୀମାନେ କେତେ ଜଣ ଚିନ୍ତା କରୁଛନ୍ତି, ସବୁ ତ ଖାଇଦେଲେ ଆମେ କ'ଣ ଖାଇବା। ତେଣୁ ସମସ୍ତେ ପ୍ରଣାମ କଲେ, ଭଗବାନ ନିଜେ ମଧ୍ୟ ପ୍ରଣାମ କଲେ ଗୋବର୍ଦ୍ଧନକୁ। ପ୍ରଣାମ କରି ଉଠିଲା ବେଳକୁ ସବୁ ଫୁଲ୍ ହୋଇଯାଇଛି। ସେ ଭଗବାନ ପୂର୍ଣ୍ଣ ପୂର୍ଣ୍ଣମଧ ପୂର୍ଣ୍ଣମିଧମ ପୂର୍ଣ୍ଣା ପୂର୍ଣ୍ଣମୁଦଚ୍ଛତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ, ସେ ହେଉଛନ୍ତି ପୂର୍ଣ୍ଣ। ତେଣୁ ସେ ସବୁ ଖାଦ୍ୟ ଗ୍ରହଣ କଲେ ମଧ୍ୟ ସେ ପୁଣି ସେ ପୂର୍ଣ୍ଣ ରହିଯିବ, ଅପୂର୍ଣ୍ଣ କିଛି ନାହିଁ ଭଗବାନ ପାଖରେ। ତେବେ ସବୁ ବ୍ରଜବାସୀମାନେ ସେ ପ୍ରସାଦ ପାଇ ଆନନ୍ଦରେ ଫେରୁଛନ୍ତି, ଏଭଳି ପ୍ରଶଂସା କରୁଛନ୍ତି ଗୋବର୍ଦ୍ଧନର। ଏତେ ବର୍ଷ ଧରି ଆମେ ଇନ୍ଦ୍ର ପୂଜା କରୁ, ଇନ୍ଦ୍ରକୁ ସବୁ ତିରସ୍କାର କରୁଛନ୍ତି, ଇନ୍ଦ୍ର କେବେ ଗୋଟିଏ ଥର ହେଲେ ଆମକୁ ଦେଖା ଦେଇନାହାନ୍ତି। ଆମେ ଯେଉଁଭଳି ଭାବରେ ଖାଦ୍ୟ ଦେଉଥିଲୁ, ଭୋଗ ଲଗାଉଥିଲୁ, ସେଇଭଳି ଭାବରେ ଆଣିକି ଆସୁଥିଲୁ, କିନ୍ତୁ ଆଜି ଭଗବାନ ସେ ପ୍ରକଟ ହେଲେ, ଗୋବର୍ଦ୍ଧନ ସ୍ୱୟଂ ଭଗବାନ ସେ ପ୍ରକଟ ହେଇ ସବୁ ଖାଇଦେଲେ। ପୁଣି ଖାଇଦେଲା ପରେ ମଧ୍ୟ ପୁଣି ଫୁଲ୍ ହୋଇଗଲା। ଏ ଅଦ୍ଭୁତ କାର୍ଯ୍ୟ ଭଗବାନଙ୍କର, ଏଇଭଳି ଭାବରେ ଆନନ୍ଦରେ ସବୁ ଫେରୁଛନ୍ତି ଗୃହକୁ। ଏଣେ ଇନ୍ଦ୍ର ଖବର ପଠାଇକରି ଜାଣିଲେ ଏଇଭଳି ଭାବରେ ବ୍ରଜବାସୀମାନେ ମୋର ଯଜ୍ଞକୁ ବନ୍ଦ କରିଦେଇଛନ୍ତି, ତେଣୁ ବହୁତ କ୍ରୋଧ ତାଙ୍କର ଆସିଗଲା। ବ୍ରଜବାସୀମାନଙ୍କୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ, ଗାଭୀମାନଙ୍କୁ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ। ପ୍ରଳୟ ସମୟରେ ଯେଉଁ ମେଘ ରହିଛି, ସାମ୍ବର୍ତ୍ତକ ମେଘକୁ ଆଜ୍ଞା ଦେଲେ, ଯାହା ବ୍ରଜବାସୀମାନଙ୍କୁ ଧ୍ୱଂସ କରିଦିଅ, ଗାଭୀମାନଙ୍କୁ ସବୁ ଧ୍ୱଂସ କରିଦିଅ, ଏତେ ସାହସ ତାଙ୍କର ହୋଇଗଲାଣି। ଭାଚାଳଂ ବାଳେ ସଂସ୍ତାବ୍ଧମ ଅଜ୍ଞଂ ପଣ୍ଡିତମାନିନ କୃଷ୍ଣମର୍ତ୍ତମ ଉପାସିତ ଗୋପାମ ଚକ୍ରୁର ପ୍ରିୟମ। ଭଗବାନଙ୍କୁ ଯେତେ ପ୍ରକାର ଗାଳି ଦେବା କଥା ଗାଳି ଦେଲେ କୃଷ୍ଣଙ୍କୁ, ଜଣେ ସାମାନ୍ୟ ମର୍ତ୍ତବ ବାଳକ ବୋଲି ଭାବୁଥିଲେ ସିଏ। ଏଭଳି ଗର୍ବ ହୋଇଗଲେ, କ୍ରୋଧ ଆସିଗଲା। ଧାତ ବିଷାନ ପୁଂସ ସଙ୍ଗସ୍ତେଷ ପଜାୟତେ ସଂଘା ସଂଜାତେ କାମ କାମା କ୍ରୋଧ ବିଜାୟତେ, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି। ଗୋଟିଏ ପରେ ଗୋଟିଏ ହେବ, ହେଲେ ଆମର ବୁଦ୍ଧି ନଷ୍ଟ ହୋଇଯିବ, ଆମର ପତନ ହୋଇଯିବ, ସେ ବର୍ଣ୍ଣନା କରାଯାଇଛି। ତେଣୁ ସମ୍ବର୍ତ୍ତନ ମୁଖ ଆସି ସାତ ଦିନ ସାତ ରାତି ଧରି ବୃଷ୍ଟି କଲେ, ପ୍ରବଳ ବୃଷ୍ଟି, ସାମାନ୍ୟ ବୃଷ୍ଟି ନୁହଁ, ଶିଳା ବୃଷ୍ଟି କରାଯାଇଛି କୁହାଯାଏ, ଏବଂ ଅଣଚାଶ ପବନ ମଧ୍ୟ ଆସିଗଲେ। ଇନ୍ଦ୍ର ମଧ୍ୟ ହାତୀ ଯେଉଁ ରହିଛି ତାଙ୍କର ଐରାବତ ହାତୀରେ ଚଢ଼ି ଖାଲି ଭଜ୍ର ନିକ୍ଷେପ କରୁଥାନ୍ତି, ଯେତେ ଥର ନିକ୍ଷେପ କଲେ ମଧ୍ୟ କିଛି ହେଉନଥାଏ। ଭଗବାନ ବ୍ରଜବାସୀମାନେ ଭୟ କରିଗଲେ, ଏ ଯେଉଁ ବର୍ଷା ହେଲା ସବୁ ଦେଖି ଭଗବାନ କୃଷ୍ଣଙ୍କୁ ସ୍ମରଣ କଲେ, ପ୍ରାର୍ଥନା କଲେ, ଆମକୁ ରକ୍ଷା କର, ରକ୍ଷା କର। ଏଇଭଳି ଭାବରେ କହିଲେ, ଭଗବାନ କହିଲେ ଏଇଟା ମୋର ବ୍ରତ। ଭଗବାନ ଚିନ୍ତା କଲେ ଇଏ ମୋର ବ୍ରତ, କ'ଣ ନା ମୋର ଭକ୍ତମାନଙ୍କୁ ମୁଁ ରକ୍ଷା କରିବି। କୁନ୍ତୀୟ ପ୍ରତିଜାନ ହିଁ ନା ଭକ୍ତ ପ୍ରଣସ୍ଥିତି, ଏ କୁନ୍ତୀ ପୁତ୍ର ତୁମେ ଘୋଷଣା କର, ମୋର ଭକ୍ତର କେବେ ବିନାଶ ହେବ ନାହିଁ। ଏ ଭଗବାନ ବ୍ରତ, ଭଗବାନଙ୍କର ଇଏ ହେଉଛି ଗୋଟେ ସଂକଳ୍ପ। ତେଣୁ ଆଜି ଭଗବାନ କ'ଣ କଲେ ନା, ଆମର ଯେଉଁ ଗୋବର୍ଦ୍ଧନ ରହିଛନ୍ତି, ଗୋବର୍ଦ୍ଧନକୁ ଧାରଣ କଲେ। କିଭଳି ଧାରଣ କଲେ ନା, ଛତ୍ରାକ ମିହ ବାଳକ, ଗୋଟେ ଛୋଟ ବାଳକ, ଛୋଟ ପିଲା, ଯେମିତି ଗୋଟେ ଛତୁକୁ ତୋଳି ଦିଏ, କାଟିଦେବ, ଛିଣ୍ଡେଇଦେବ, ସେଇଭଳି ଭାବରେ ଭଗବାନ ଛିଣ୍ଡେଇ ଦେଲେ ଗୋବର୍ଦ୍ଧନକୁ। ଏବଂ ଭଗବାନ ସେଇଟାକୁ ଧାରଣ କଲେ, ଯେଉଁ ବାମ ହାତରେ କାଳିଆଙ୍କୁ ଧାରଣ କଲେ, କେତେଜଣ କବି କହନ୍ତି କାଳିଆଙ୍କର ନଖରେ ଧାରଣ କରିଥିଲେ, ନଖ ଉପରେ ଗୋବର୍ଦ୍ଧନ ଧାର ହେଉ, ନିରଖର ହେ ନର ନାରୀ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ, ଏଇ ଜଣେ ବୈଷ୍ଣବ କବି ରଚନା କରିଛନ୍ତି ଗୀତ, ନଖ ଉପରେ ଧାରଣ କରିଥିଲେ। ତେଣୁ ଏଭଳି ଭାବରେ ସାତ ଦିନ ସାତ ରାତି ଭଗବାନ ଗୋଟିଏ ପଦ ଏପଟ ସେପଟ ହୋଇନାହାନ୍ତି, ଷ୍ଟାଚ୍ୟୁ ହୋଇଯାଇଥିଲେ ଭଗବାନ, ହାତ ମଧ୍ୟ ବଦଳେଇ ନାହାନ୍ତି, ପାଦ ମଧ୍ୟ ଏପଟ ସେପଟ ହୋଇନାହିଁ। ତ୍ରିଭଙ୍ଗ ଲଳିତ ପାଣିରେ ଯେଉଁ ରହିଛି ଭଗବାନଙ୍କର ପିକ୍ଚର ରହିଛି, ପ୍ରଭୁପାଦ ମହାରାଜ ସେଇଟା କରିଛନ୍ତି। ପ୍ରଭୁପାଦ ମହାରାଜ ଭକ୍ତ, ସେ ଜାଣନ୍ତି ଭଗବାନଙ୍କ ଲୀଳା ସବୁ କିଭଳି ଭାବରେ ଭଗବାନ ଧାରଣ କରିଥିଲେ ସେ ଦେଖାଇ ଦେଇଛନ୍ତି। ଏଇଠି ରହିଛି ତାଙ୍କର ସେ ତ୍ରିଭଙ୍ଗ ଲଳିତ ସ୍ଥାନରେ ଧାରଣ କରିଛନ୍ତି, ସେ ହାତ ଗୋଡ଼କୁ ସିଧା କରିନାହାନ୍ତି, ଏପଟ ସେପଟ କରିନାହାନ୍ତି, କିଛି ନାହିଁ, ତ୍ରିଭଙ୍ଗ ଲଳିତ ସ୍ଥାନରେ ରହି ଧାରଣ କରିଛନ୍ତି। ସାତ ଦିନ ସାତ ରାତି ଇନ୍ଦ୍ର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଇନ୍ଦ୍ର ପ୍ରଥମେ ଭାବୁଥିଲେ ଯାହା ହଉ କେମିତି କ'ଣ ଟେକି ଦେଇଛି ପିଲାଟା, ଖସି ପଡ଼ିବ ନିଶ୍ଚିନ୍ତ ଭାବରେ, ପାହାଡ଼ଟା ପଡ଼ିଯିବ ନିଶ୍ଚିନ୍ତ ଭାବରେ, ଗୋଟିଏ ଦିନ ଧାରଣ କରୁ, କେତେ ଦିନ ଧରିବ ଦେଖିବା, ଗୋଟିଏ ଦିନ ପରେ ଆସି ପଛରେ କ'ଣ ହେଲା ନା, କିଛି ହେଇନି, କେମିତି ସେମିତି ସେ ଭାବୁଛି। ଇନ୍ଦ୍ର ଭାବୁଛନ୍ତି ଆଉ ଦିନେ ଦୁଇ ଦିନ ଭିତରେ ପଡ଼ିଯିବ, ଖସି ପଡ଼ିବ, ସବୁ ମୃତ୍ୟୁବରଣ କରିବେ, ଆମେ ଯଦି ଚାହୁଁଥିଲୁ ମୃତ୍ୟୁବରଣ କରିବାକୁ ସେ ହେଇଯିବ, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। କିନ୍ତୁ ସାତ ଦିନ ସାତ ରାତି କିଛି ହେଲା ନାହିଁ, ଯେଉଁ ଗୋବର୍ଦ୍ଧନ ପର୍ବତ ଉପରେ ଥିବା ଯେଉଁ ବୃକ୍ଷର ଗୋଟେ ପତ୍ର ମଧ୍ୟ ଛେଦନ ହୋଇପାରିଲା ନାହିଁ। ଏଭଳି ଭାବରେ ଭଗବାନ ସୁରକ୍ଷା ପ୍ରଦାନ କରିଛନ୍ତି, ଭଗବାନ ଚକ୍ର ସୁଦର୍ଶନ ତାକୁ ରକ୍ଷା କରୁଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ହେଲା, ଇନ୍ଦ୍ର ଭୟ କରିଗଲେ, ଇନ୍ଦ୍ର କହିଲେ ମୋର ଚାକିରି ଗଲା, ଏଭଳି ଭୟ ଆସିଗଲା ତାଙ୍କର। ଇନ୍ଦ୍ର ଗୋଟେ ପୋଷ୍ଟ ଚାକିରି, ଯେମିତି ଆମର ବହୁତ ଜଗତରେ ବିଭିନ୍ନ ପ୍ରକାର ସେବା ରହିଛି, ଚାକିରି କରୁଛନ୍ତି, ସେଇଭଳି ଭାବରେ ଇନ୍ଦ୍ର ଗୋଟେ ପୋଷ୍ଟ। ଜଣେ ଯଦି 100 ଅଶ୍ୱମେଧ ଯଜ୍ଞ କରିବେ, ଶତକ୍ରତୁ ବୋଲି ତାକୁ କୁହାଯାଏ, 100 ଯଜ୍ଞ କଲେ ତାହେଲେ ସେ ଇନ୍ଦ୍ର ଚାକିରି ପାଇବେ, ଇନ୍ଦ୍ର ପୋଷ୍ଟ ପାଇବେ। ପ୍ରତିମାନଙ୍କ ସମୟରେ ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି। ଆପଣ ଯେମିତି ଜେନେରାଲ ଇଲେକ୍ସନରେ ପ୍ରଧାନମନ୍ତ୍ରୀ ପରିବର୍ତ୍ତିତ ହେଉଛନ୍ତି, ସେହିଭଳି ଭାବରେ ମନୁ ଆସିଲେ ମନୁଙ୍କ ସମୟରେ ଏସବୁ ପରିବର୍ତ୍ତନ ହୁଏ। 6 ପରିବର୍ତ୍ତନ ରହିଛି ପ୍ରତିମାନଙ୍କ ସମୟରେ। ତେଣୁ ଏ ସପ୍ତମ ମନୁଙ୍କର କଥା, ଏଇ ଯେଉଁ ଇନ୍ଦ୍ର ରହିଛନ୍ତି, ପୁରନ୍ଦର ତାଙ୍କ ନାଁ, ଅଦିତିଙ୍କର ପୁତ୍ର, ସେ ଭାବିଲେ ମୋର ଆଜି ଇନ୍ଦ୍ରପଦ ଚାଲି ଇନ୍ଦ୍ରପଦ ଚାଲିଯିବ। ଏଇଭଳି ଭାବରେ ଆସିକି କ୍ଷମା ପ୍ରାର୍ଥନା କରିବା ପରେ ବର୍ଣ୍ଣନା କରାଯିବ। ବର୍ତ୍ତମାନ ଆମେ 26 ଅଧ୍ୟାୟ କଥା କହିବା। ଯେଉଁ ବ୍ରଜବାସୀମାନେ ଯେଉଁ ଯାଉଛନ୍ତି ଫେରୁଛନ୍ତି, ଭଗବାନ ଦେଖିଲେ ଆଉ ବର୍ଷା ବର୍ଷୀ ନାହିଁ, କିଛି ନାହିଁ, ସୂର୍ଯ୍ୟ ଉଦୟ ହୋଇଗଲାଣି। ତେଣୁ ଭଗବାନ ତାଙ୍କୁ ସବୁ ବିଦା କରିଦେଲେ, କହିଲେ ତୁମେ ସବୁ ଘରକୁ ଯାଅ। ଭଗବାନ ନିଜେ ମଧ୍ୟ ସ୍ଥାନ ସ୍ଥାପନ କଲେ, ଯେଉଁଭଳି ଭାବରେ ଆଗରୁ ଥିଲା ଗିରି ଗୋବର୍ଦ୍ଧନ ଗିରି ଯେଉଁଭଳି ଭାବରେ ଥିଲା, ସେଇଭଳି ଭାବରେ ସ୍ଥାପନ କରି ଭଗବାନ ଫେରୁଛନ୍ତି। ଏଇଭଳି ଭାବରେ ଘଟଣା ହୋଇଛି ଏଇ 25 ଅଧ୍ୟାୟର କଥା। ତେଣୁ 26 ଅଧ୍ୟାୟରେ ଭଗବାନ ସକାଳୁ ପୁଣି ଉଠି ତା'ପର ଦିନ ସେଦିନ ରହିଲେ, ତା'ପର ଦିନ ପୁଣି ଚାଲିଗଲେ, ବା ସେଇଦିନ ମଧ୍ୟ ଆସି କିଛି ଖାଦ୍ୟ ଗ୍ରହଣ କରି ଭଗବାନ ଚାଲିଗଲେ ଗୋପାଳନ କରିବା ପାଇଁ। ଗୋଚାଳନ କରୁଥିଲେ ଭଗବାନ ସେ ସମୟରେ, 7 ଲୀଳା। ତେଣୁ ବ୍ରଜବାସୀମାନେ ଆଉ ତାଙ୍କୁ ରହିପାରିଲେ ନାହିଁ ଘରେ। 7 ଧରି କୃଷ୍ଣ ଧାରଣ କରି ରହିଥିଲେ, ସେତେବେଳେ ବହୁତ ତାଙ୍କ ରୂପ ଦେଖି ଆନନ୍ଦିତ ହୋଇକରି ଆନନ୍ଦ ତାଙ୍କର ବଢ଼ି ବଢ଼ିକା ଯାଉଥିଲା। କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ଇଏ ଛୋଟ ପିଲା କେମିତି ଏସବୁ କଲା, କେମିତି କଲା ଏସବୁ ଆସି ଆସି ନନ୍ଦଙ୍କର ସଭାରେ ବସି ଆଲୋଚନା ଚାଲିଛି। 26 କଥା ଆଲୋଚନା ଚାଲିଛି। ଭଗବାନ ଯେଉଁ ସବୁ ଲୀଳା କରିଥିଲେ, 6 ଯେଉଁ ପୁତନା ବଧଠୁ ଆରମ୍ଭ କରି ଆ ପୂର୍ବ ପର୍ଯ୍ୟନ୍ତ ଯେଉଁ ଲୀଳା ସବୁ କରିଛନ୍ତି, ଆ ପୂର୍ବ ଲୀଳା ହୋଇଥିଲା କାଳୀୟ ଦମନ ଲୀଳା, ପ୍ରଣମ୍ବାସୁର ବଦ୍ଧ, ଏସବୁ ଲୀଳା ସବୁ ରହିଛି, ଏତେ ସବୁ ସବୁ ବର୍ଣ୍ଣନା କରୁଛନ୍ତି। ସେତେବେଳେ ଭାବୁଥିଲେ ନାରାୟଣଙ୍କର କୃପାରୁ ଏଇଟା ହୋଇଛି ବୋଲି, କିନ୍ତୁ ବର୍ତ୍ତମାନ ଚିନ୍ତା କରୁଛି ଏହି ସବୁ କରିଛି। ଏସବୁ ଲୀଳାକୁ ସ୍ମରଣ କରି ଆମେ 13-12 ଶ୍ଲୋକ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ସକାଳେ, ଏସବୁ ଏହି ବର୍ତ୍ତମାନ 13 ଶ୍ଲୋକ ଆମେ କଥା ଆରମ୍ଭ କରିବା। 10 26 ଅଧ୍ୟାୟ ଶ୍ଲୋକ 13। ଦୁସ୍ତର୍ଯ୍ୟ ସ୍ଥାନୁରାଗୋସ୍ମିନ୍ ସର୍ବେଷାଂ ନୋ ବ୍ରଜୌକସାଂ ନନ୍ଦତେ ତନୋସ୍ମାସୁ ତସ୍ୟାପି ଔତ୍ପତ୍ତିକ କଥମ୍। ତେଣୁ ଏହିଭଳି ଭାବରେ ସେମାନେ ନନ୍ଦ ମାନଙ୍କ ପାଖକୁ ଆସି କହୁଛନ୍ତି, ଏ ଯେଉଁ ତୁମର ପୁତ୍ର ପ୍ରକୃତିରେ ସେ କିଏ, ଏ ଛୋଟ ପିଲା, ଯେ 6 ଛୋଟ ପିଲା, ସେ ପୁତନାକୁ ପୁତନା ଯିଏକି 6 ତା'ର ଥିଲା ଆକାର ଥିଲା, ତାକୁ ହତ୍ୟା କରିଥିଲା 6 ତେଣୁ ଇଏ କେମିତି ସବୁ ହେଉଛି, ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏସବୁ ଲୀଳାକୁ ସବୁ ସ୍ମରଣ କରି କଥା ହୋଇସାରିଲା ପରେ ବର୍ତ୍ତମାନ କହୁଛନ୍ତି, ଦୁଶ୍ଚର୍ଯ୍ୟ ସ୍ଥାନର ଆବଶ୍ୟକ, ଯଦି ସେ ଭଗବାନ ହୋଇଥାନ୍ତି ତାହେଲେ ଆମର କେମିତି ତା ପ୍ରତି ଏତେ, ଆମେ ତା ସହିତ ଖେଳାଖେଳି କରୁଛୁ, ଛୋଟ ପିଲା ଭଳି ସେ ଆମ ସହିତ ବ୍ୟବହାର କରୁଛନ୍ତି, ଆମ ପ୍ରତି ତାଙ୍କର ତା'ର ମଧ୍ୟ ଅନୁରୋଧ ରହିଛି, ଭଗବାନଙ୍କର ଆମ ପ୍ରତି ଏତେ କ'ଣ ରହିବ, ଭଲ ପାଇବେ ଆମକୁ ଏତେ, ସିଏ ଆମର ଏତେ ତାଙ୍କର ଆମ ପ୍ରତି ରାଗ ଅନୁରାଗ ରହିଛି, ସେ ଆମଠୁ ଲହୁଣୀ ମାଗୁଛନ୍ତି, ଲହୁଣୀ ଟିକିଏ ଚୋରି କରି ନେଇଯାଉଛନ୍ତି, ଏସବୁ କରୁଛନ୍ତି। ସର୍ବେଷାଂ ସମସ୍ତଙ୍କର, ଯେତେ ବ୍ରଜବାସୀ ଅଛନ୍ତି ସମସ୍ତେ, ସମସ୍ତଙ୍କ ପ୍ରତି କୃଷ୍ଣଙ୍କର ସେଇ ଭାବରେ ଅନୁରାଗ ରହିଛି। ତେଣୁ ନନ୍ଦତେ ତନୈବ ଅସ୍ମାସୁ, ନନ୍ଦ ମହାରାଜ ଆପଣଙ୍କର ଯେଉଁ ତନୟ ବା ଆପଣଙ୍କ ଯେଉଁ ପୁତ୍ର, ତସ୍ୟାପି ଔତ୍ପତ୍ତିକ ବା କଥମ, ଆମର ସ୍ୱାଭାବିକ ଭାବରେ ତାଙ୍କ ପ୍ରତି ରହିଛି ସ୍ନେହ, ରହିଛି ଆକର୍ଷଣ, ରହିଛି ଏସବୁ କେମିତି ହେଲା, ଯେ ଭଗବାନ ହୋଇଥାନ୍ତେ ଆମେ କ'ଣ ଆମ ସହିତ କ'ଣ ସେ ଏଇଭଳି ଭାବରେ ମିଳିମିଶିଥାନ୍ତେ, ଏଭଳି ଭାବରେ ଆମର ଘରେ ଆସି ଚୋରି କରିଥାନ୍ତେ, ଏସବୁ କ'ଣ କରିଥାନ୍ତେ, କେମିତି ଏସବୁ ଅର୍ଥ ହୋଇଗଲା କେମିତି। ତେଣୁ ସେମାନେ ଜାଣିପାରୁନାହାନ୍ତି ପ୍ରକୃତରେ ଇଏ ଜଣେ ସେମାନେ ଆମର ବାଳକ ଜଣେ ନା ଭଗବାନ କି ମନୁଷ୍ୟ ଜଣେ ନା ଭଗବାନ ନା ଦେବତା ନା କ'ଣ ଇଏ ଇଏ ତତ୍ତ୍ୱ କ'ଣ ତେଣୁ ଏଠି କୁହାଯାଉଛି ଏଇ କୃଷ୍ଣ ଶବ୍ଦର ଅର୍ଥ ହେଉଛି ସର୍ବାକର୍ଷକ ଔତ୍ପତ୍ତିକ କାଳେ ସ୍ୱାଭାବିକ ସ୍ୱାଭାବିକ ଭାବରେ ଆମର ତାଙ୍କ ପ୍ରତି ଆକର୍ଷଣ ରହିଛି କାରଣ କ'ଣ ଏଭଳି ଭାବରେ ସବୁ ଆଲୋଚନା କରୁଛନ୍ତି ନନ୍ଦ ମହାରାଜ ଶୁଣୁଛନ୍ତି ସବୁ ତେଣୁ ସେ ଆଉ ଜଣେ କହୁଛନ୍ତି ବିଭିନ୍ନ ବ୍ରଜବାସୀମାନେ ବିଭିନ୍ନ ଲୀଳାକୁ ସବୁ ସ୍ମରଣ କରୁଛନ୍ତି ତେଣୁ ଆଉ ଜଣେ ବ୍ରଜବାସୀ କହୁଛନ୍ତି କୋ ସପ୍ତାହନ ବାଳ କୋହ ମହାଦ୍ରି ବିଧାରଣମ ତତୋନୁ ଜାୟତେ ଶଙ୍କା ବ୍ରଜନାଥ ତବାତ୍ମଜେ ଆଉ ଜଣେ କହୁଛନ୍ତି କୋ ସପ୍ତାହନ ବାଳ ଏ ପ୍ରଥମେ କହିଥିଲେ ସବୁଟି ମାନେ ଏଇଭଳିଆ କହୁଥିଲେ ସାତ ଦିନ ସାତ ରାତି ଧରିକି ଧାରଣ କରିଥିଲେ କେମିତି କରିଥିଲେ ସେ କଥାକୁ ଠୁ ଆରମ୍ଭ କରି ଏଇସବୁ କଥା ସବୁ ଅତୀତ କଥା ସବୁ ସ୍ମରଣ କରୁଛନ୍ତି ତେଣୁ କହୁଛନ୍ତି କୋ ସପ୍ତାହନ ବାଳ କାହିଁ ଗୋଟେ ସାତ ବର୍ଷର ବାଳକ କୋ ମହା ଅଦ୍ରି ବିଧାରଣ ମହା ଅଦ୍ରି ପର୍ବତମାନଙ୍କ ଶ୍ରେଷ୍ଠ ଶ୍ରେଷ୍ଠ ବର ଗିରିରାଜ ଗିରିବର ସିଏ ଗିରିବର ତାକୁ ବିଧାରଣ ତାକୁ ଧାରଣ କରିଥିଲେ ତତ୍ୱନ ଯାଏତେ ଶଙ୍କା ତେଣୁ ଆମର ଶଙ୍କା ଆମର ଆଶଙ୍କା ରହୁଛି କ'ଣ ପ୍ରକୃତିରେ ଏ ପିଲା କିଏ ନ ଯାଏତେ ଶଙ୍କା ବ୍ରଜନାଥ ତବାତ୍ମରେ ଆପଣଙ୍କର ଆତ୍ମା ସେ ଆପଣଙ୍କ ପୁତ୍ର ମନୁଷ୍ୟ ପୁତ୍ର ଜାଣେ ସେ ଆଉ କେଉଁଠୁ ଆସିନାହାନ୍ତି ଆପଣଙ୍କ ପୁତ୍ର ସିଏ ତେଣୁ ଏ ଶ୍ଳୋକର ଭାଷ୍ୟରେ ସୁଦର୍ଶନ କହୁଛନ୍ତି ଉକ୍ତମପି ଅତି ବିସ୍ମୟନ ଅଭିନୟନ ବଦନ୍ତି ଏ କଥାକୁ ଥରେ କହିଥିଲେ ଜଣେ କହିଥିଲେ ବ୍ରଜବାସୀ ବର୍ତ୍ତମାନ ଆଉ ଜଣେ ବ୍ରଜବାସୀ କହୁଛନ୍ତି ବିସ୍ମୟ ହେଇକି କହୁଛନ୍ତି ଏଇଟା ଥରେ କୁହାହେଲେ ମଧ୍ୟ ଆହୁରି ଅତି ବିସ୍ମୟ ହେଉଛନ୍ତି ତେଣୁ ଅଭିନୟ କରି କହୁଛନ୍ତି ଅଭିନୟ କରି କହୁଛନ୍ତି ସାଧାରଣ ଭାବରେ କହୁନାହାନ୍ତି ଅଭିନୟ କରି କ'ଣ କୋ ସପ୍ତାହ ବାଳ କୋ ମହାଦ୍ରି ବିଧାରଣ ତତ୍ତ୍ୱ ଧାରଣ କଲେ ଆଙ୍ଗୁଠି ଦେଖିକି କହୁଛନ୍ତି ମାମା ହାତର କାଳିଆ ଆଙ୍ଗୁଠିରେ ଧରିଥିଲେ ଧାରଣ କରିଥିଲେ ସାତ ଦିନ ସାତ ରାତି ଧରି ତତ୍ତ୍ୱ ନ ଯାଏତେ ଶଙ୍କା ଶଙ୍କା ଆମର ଶଙ୍କା ଦୂର ହୋଇପାରୁନାହିଁ କେମିତି ଏଇଟା ସମ୍ଭବ ହେଲା ଭଗବାନ ଏଭଳି ବସ୍ତୁ ଯେ ସମସ୍ତେ ଭଗବାନ ପ୍ରତି ସେମାନେ ମୋହ ହୋଇଯାଆନ୍ତି ବ୍ରହ୍ମା ଇନ୍ଦ୍ର ବରୁଣ ଯମ ଏମାନେ ସମସ୍ତେ ମୋହିତ ହୋଇଯାଆନ୍ତି ସେମାନେ ଭାବନ୍ତି ସେମାନେ ବାଳକ ଜଣେ ଏଭଳି ଲୀଳା କରୁଛନ୍ତି ଭଗବାନଙ୍କ ଲୀଳା ଦେଖି ସମସ୍ତେ ମୋହିତ ହୋଇଯାଆନ୍ତି କେହି ଭାବିପାରନ୍ତି ନାହିଁ ଏ ଭଗବାନ ହୋଇପାରିବେ ବୋଲି ଏଇଭଳି ଭାବେ ବ୍ରହ୍ମା ଭଗବାନଙ୍କର ବତ୍ସମାନଙ୍କୁ ନେଇଯାଇଥିଲେ ଚୋରି କରି ଭଗବାନଙ୍କ ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ ଚୋରି କରି ଇନ୍ଦ୍ର ବର୍ତ୍ତମାନ ମଧ୍ୟ ସେହିଭଳି ଭାବରେ ଭାବୁଥିଲେ ସାଧାରଣ ଜଣେ ବାଳକ ବରୁଣ ମଧ୍ୟ ପରେ ଆସିବ ସେ ବରୁଣକୁ ବରୁଣ ନେଇଯାଇଥିବେ ନନ୍ଦ ମହାରାଜଙ୍କୁ ନେଇଯାଇଥିବେ ବରୁଣଙ୍କର ଯେଉଁମାନେ ଅନୁଚର ନେଇଯାଇଥିବେ ପୁଣି ଭଗବାନ କୃଷ୍ଣ ପାଖରେ କ୍ଷମା ପ୍ରାର୍ଥନା କରିବେ ଏଇଭଳି ଭାବରେ ଭଗବାନଙ୍କର ଏଭଳି ଲୀଳା ସମସ୍ତେ ମୋହିତ ହୋଇଯାଆନ୍ତି ଭଗବାନଙ୍କ ଏଭଳି ଲୀଳା ଆମେ ବର୍ଣ୍ଣନା କଲେ ଏଇ ଯେଉଁ ବିଭିନ୍ନ ଅସୁରମାନଙ୍କୁ ମାରିଥିଲେ ଭଗବାନ ଆର ବହୁତ ତତ୍ତ୍ୱ ରହିଛି ଭକ୍ତିବନ ଠାକୁର କହିଛନ୍ତି ସେ କଥା ଆର ତତ୍ତ୍ୱ ସବୁ ରହିଛି ପୁତନା ଯେଉଁ ବଧ ହେଲା ତା'ର ତତ୍ତ୍ୱ କ'ଣ ଏସବୁ ଭକ୍ତିବନ ଠାକୁର ରଚନା କରିଛନ୍ତି ଆମେ ସେଇଟା ଆଲୋଚନା କରିଛେ ତେଣୁ ସେସବୁ ଏତେ ଆଲୋଚନା କରିବା ନାହିଁ ତେଣୁ ବର୍ତ୍ତମାନ ନନ୍ଦ ମହାରାଜ ଏସବୁ ଶୁଣିଲା ପରେ କହୁଛନ୍ତି ଶୁଣ ପନ୍ଦର ଶ୍ଳୋକରେ କହୁଛନ୍ତି ଶ୍ରୁୟତାମେ ବଚୋ ଗୋପ ଶ୍ରୁୟତାମେ ବଚୋ ଗୋପା ଗେତୁ ଶଙ୍କା ଚ ଗୋର୍ଭକେ ଏନମ୍ କୁମାର ମୁଦିଶ୍ୟ ଗର୍ଗୋ ମେ ଯଦୁ ବାଚ କୃଷ୍ଣ ସେତେବେଳେ ନଥିଲେ କୃଷ୍ଣ ଯାଇଛନ୍ତି ଗୋଚାରଣ କରୁଛନ୍ତି ସେ ସମୟରେ ତାଙ୍କ ବାଳକମାନଙ୍କ ସହିତ ତେଣୁ ବର୍ତ୍ତମାନ ନନ୍ଦ ମହାରାଜ କହୁଛନ୍ତି ନନ୍ଦ ମହାରାଜ ଏ ଲୀଳାଟିକୁ ଗୋପନୀୟ ରଖିଥିଲେ ଭଗବାନଙ୍କ ଯେତେବେଳେ ଶହେ ଦିନ ହୋଇଥିଲା କୃଷ୍ଣଙ୍କୁ ଶହେ ଦିନ ହୋଇଥିଲା ତାଙ୍କ ନାମକରଣ ହୋଇନଥିଲା ବସୁଦେବ ପଠାଇଥିଲେ ଗର୍ଗାଚାର୍ଯ୍ୟଙ୍କୁ ବସୁଦେବଙ୍କର ଯିଏ ଆକୁଳ ପୁରୋହିତ ଗର୍ଗାଚାର୍ଯ୍ୟଙ୍କୁ ପଠାଇଥିଲେ ନାମକରଣ କରିବା ପାଇଁ କୃଷ୍ଣ ଏବଂ ଏଇ ଦୁଇ ଜଣ ପିଲାଙ୍କର ତାଙ୍କ ନାମ ହେଲା କୃଷ୍ଣ ଏବଂ ବଳରାମ ନନ୍ଦ ମହାରାଜ ବାବୁ ସିଏ ଆସିଥିଲେ ଆଉ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଆସିଲେ ନନ୍ଦ ମହାରାଜ ଦେଖି ତାଙ୍କୁ ବହୁତ ଆନନ୍ଦିତ ହୋଇଗଲେ ଭଗବାନ ଭଳି ତାଙ୍କୁ ପୂଜା କଲେ ଏବଂ ତାଙ୍କୁ କହିଲେ ଆମର ଦୁଇ ପୁତ୍ରଙ୍କର ନାମକରଣ କରିଦିଅନ୍ତୁ ବସୁଦେବଙ୍କର ପୁତ୍ର ଏବଂ ମୋର ପୁତ୍ରଙ୍କର ନାମକରଣ କରିଦିଅନ୍ତୁ ଜଣେ ଗର୍ଗାଚାର୍ଯ୍ୟ ଗୋପନରେ କଲେ ତାଙ୍କ ନାମକରଣ କାହିଁକି ନା ଯଦି କଂସ ଜାଣିଯିବେ ତାହେଲେ ପୁଣି ଅସୁବିଧା ହେବ କଂସ ଖୋଜି ବୁଲୁଛି ତାଙ୍କର ବସୁଧୈବଙ୍କର ଅଷ୍ଟମ ଗର୍ଭ କେଉଁଠି ଜନ୍ମ ହୋଇଛି ବୋଲି। ତେଣୁ ମୁଁ ଯଦି ତୁମର ପୁତ୍ରକୁ ନାମକରଣ କରିବି କଂସ ଭାବେ ଇଏ ହେଉଛି ବସୁଧୈବଙ୍କ ପୁତ୍ର। ତେଣୁ ଗୋପନରେ କରିଥିଲେ କ'ଣ ଗୋଷ୍ଠରେ ଯେଉଁ ରହିଛି ଗାଭୀମାନେ ରୁହନ୍ତି ସେହି ସ୍ଥାନରେ ଗୋପନରେ ତାଙ୍କ ନାମକରଣ ହୋଇଥିଲା। ଭଗବାନଙ୍କ ଜନ୍ମ ମଧ୍ୟ ଗୋପନରେ ହୋଇଥିଲା, ନାମକରଣ ମଧ୍ୟ ଗୋପନରେ ହୋଇଥିଲା। ଭଗବାନ ଯେଉଁ ଶରୀର ତ୍ୟାଗ କଲେ ସେଇଟା ମଧ୍ୟ ସମସ୍ତେ ଜାଣିପାରିଲେ ନାହିଁ। ତେଣୁ ଭଗବାନଙ୍କ ଜନ୍ମ କର୍ମ ଚଳେ ଦିବ୍ୟମ ଏବଂ ଯେଉଁ ବ୍ୟତୀତତ୍ଵତ ଭଗବାନଙ୍କର ଭଗବାନଙ୍କର ତତ୍ତ୍ୱକୁ ସମସ୍ତେ ଜାଣିପାରିବେ ନାହିଁ। ବହୁତ ଗଭୀର ତତ୍ତ୍ୱ ରହିଛି ଭଗବାନଙ୍କର, ଯିଏ ଜାଣିଯିବ ସେ ଜୀବନରେ ସିଦ୍ଧିପ୍ରାପ୍ତ ହୋଇଯିବ। ଏବଂ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେ ଭଗବାନଙ୍କୁ ଜାଣିବା, ତତ୍ତ୍ୱରେ ଜାଣିବା। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ କହୁଛନ୍ତି, ଶୁଣ ଶ୍ରୋତାଙ୍ଗମେ ବଚ ଗୋପା, ଏ ଗୋପମାନେ ମୋର କଥାକୁ ଶୁଣ, କହୁଛି ତୁମର ଶଙ୍କା ଦୂର ହେବ। ବେତୁ ଶଙ୍କା ଚ ବୋ ଅର୍ବକେ, ମୋର ପୁତ୍ର ପ୍ରତି ଯେଉଁ ତୁମର ଶଙ୍କା ରହିଛି ବର୍ତ୍ତମାନ ଚାଲିଯିବ ସେ କଥା ଶୁଣିଲା ପରେ। ଏନମ୍ କୁମାର ମୁଦ୍ଦିଶ୍ୟ, ସେହି ପୁତ୍ରକୁ ଲକ୍ଷ୍ୟ କରି ଗର୍ଗୋମେ ଯଦୁବାଚ, ଗର୍ଗାଚାର୍ଯ୍ୟ ଏଇଭଳି ଭାବରେ କହିଥିଲେ ତାଙ୍କର ନାମକରଣ ବେଳେ, ତୁମକୁ କହିନାହିଁ ମୁଁ, ସେଇଟା ଗୋପନୀୟ ଥିଲା, ବର୍ତ୍ତମାନ ଆଜି ମୁଁ କହିବି ତୁମକୁ। ତେଣୁ ଆଚାର୍ଯ୍ୟମାନେ କହିବେ ଯଦି ସେଇଟା ଗୋପନରେ ହୋଇଥିଲା ତାହେଲେ ବର୍ତ୍ତମାନ କେମିତି ନନ୍ଦ ମହାରାଜ କହିଲେ, କେମିତି କହିଲେ, କେମିତି କହିବେ, ସେଥିରେ ତ ଗୋପନ ରଖିବା ପାଇଁ କହିଥିଲେ, ସେଥିପାଇଁ ଗୋପନରେ ହୋଇଥିଲା କେହି ଜାଣିନଥିଲେ, ଆଜି କାହିଁକି କହିଲେ ନନ୍ଦ ମହାରାଜ, କେମିତି କହିବେ, ଆଉ ଭୟ ରହିଲା ନାହିଁ। ଗୋଟେ କଥା ଅଛି, ଯେଉଁ କଥା ଦୁଇ କାନ ଭିତରେ ରହିଥିବ ତାକୁ କେହି ଜାଣିପାରିବ, ବ୍ରହ୍ମା ବି ଜାଣିପାରିବେ ନାହିଁ। ଯେଉଁ କଥାଟା ଚାରି କର୍ଣ୍ଣ ହୋଇଯିବ ବାହାରିଯିବାର, ଅନ୍ୟମାନେ ଜାଣିବାର ଚାନ୍ସ ରହିଛି, କିନ୍ତୁ ଯେଉଁ କଥାଟା ଛଅ କର୍ଣ୍ଣ ହୋଇଯିବ ସେଇଟା ସାରା ପୃଥିବୀ ଜାଣିଯିବ। ଏବେ ଷଟ୍କର୍ଣ୍ଣ ପାଇଁ ନନ୍ଦଙ୍କର ଭୟ ରହିଲା ନାହିଁ, ବହୁତ ବ୍ରଜବାସୀ ସବୁ ଆସିଛନ୍ତି, ତାଙ୍କର ଭୟ ରହିଲା ନାହିଁ। କାହିଁକି ନା ଯିଏ ସାତ ଇନ୍ଦ୍ରଙ୍କୁ ପରାସ୍ତ କରିଦେଲେ ଆଉ ଏ କଂସ ତା ଆଗରେ କ'ଣ, ତେଣୁ ଆଉ ଭୟ ରହିଲା ନାହିଁ, କଂସ ପ୍ରତି ଭୟ ରହିଲା ନାହିଁ। ଇନ୍ଦ୍ରଙ୍କୁ ପରାସ୍ତ କରିଦେଲେ, ବର୍ଷା ଏତେ ରହୁଛି ଏଭଳି ଭାବରେ ଇନ୍ଦ୍ରଙ୍କୁ ପରାସ୍ତ କରିଦେଲେ ଆଉ କଂସ ତାଙ୍କ ଆଗରେ କ'ଣ, ତେଣୁ ଆଉ ଭୟ ରହିଲା ନାହିଁ। ତେଣୁ କହିଲେ କିଛି ଅସୁବିଧା ନାହିଁ, ଶୁଣ କଂସ ଜାଣିଲେ କିଛି ଅସୁବିଧା ନାହିଁ, ଏଇଭଳି ଭାବରେ ତାଙ୍କର ଭାବ ରହିଛି। ଆପଣ ଯେଉଁ କଥା କହିଲେ ସେଇଟା ମଧ୍ୟ ନିଜ ପାର୍ଶ୍ୱଦ, ସେ କହିବେ ନାହିଁ କାହାକୁ, କଂସ ପାଖକୁ ଯିବ ନାହିଁ କଥା। ତେଣୁ ଏଇଟା ସେ ହଁ ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହିଛନ୍ତି, କୃଷ୍ଣଙ୍କ ସମ୍ବନ୍ଧରେ ଯେଉଁ ସତ୍ୟ ଗର୍ଗାଚାର୍ଯ୍ୟଙ୍କ ନିକଟରୁ ନନ୍ଦ ମହାରାଜ ଇତିପୂର୍ବରୁ ଶ୍ରବଣ କରିଥିଲେ ସେ ବିଷୟରେ ସଜାଗ ଥିଲେ, ଏବଂ ତେଣୁ ସେ ଅବିରତ କୃଷ୍ଣଙ୍କ କାର୍ଯ୍ୟାବଳୀ ସ୍ମରଣ କରୁଥିଲେ ଆଉ ସେହି କାର୍ଯ୍ୟାବଳୀର ଅସମ୍ଭବତା ବିଷୟରେ ସମସ୍ତ ଭାବନାରୁ ବିରତ ରହୁଥିଲେ। ବର୍ତ୍ତମାନ ସେହି ସମସ୍ତ କଥା ସେ ଗୋପାଳମାନଙ୍କ ଆଗରେ ବର୍ଣ୍ଣନା କରୁଛନ୍ତି। ଗର୍ଗାଚାର୍ଯ୍ୟ ଯେତେବେଳେ ନାମକରଣ କରିଥିଲେ ସେତେବେଳେ ଯାହା ସବୁ କହିଥିଲେ ସେ ସେହି କଥାକୁ ବର୍ତ୍ତମାନ କହିବେ, ବ୍ରଜବାସୀମାନଙ୍କୁ କହିବେ, କିନ୍ତୁ ସେ କଥାର ତାତ୍ପର୍ଯ୍ୟ ନନ୍ଦ ମହାରାଜ ଜାଣନ୍ତି ନାହିଁ, କ'ଣ ପାଇଁ ଗର୍ଗ ମହାରାଜ ଏଇଭଳି ଭାବରେ କହିଥିଲେ। ଏ ଭାଗବତ ଏଭଳି ଶାସ୍ତ୍ର, ଏଇଟା ପୂର୍ଣ୍ଣ ଭାବରେ କେହି ଜାଣିପାରିବେ ନାହିଁ। ସେଇଥିପାଇଁ ଶିବଜୀ କହିଲେ, ଅହମ୍ ବ୍ୟତୀ ସୁଖ ବେଦ୍ମୀ ବ୍ୟାସ ବ୍ୟତୀ ନ ବ୍ୟତୀବା। ଶିବଜୀ କହୁଛନ୍ତି ମୁଁ ଜାଣିଛି ଭାଗବତ ଏବଂ ସୁଖ ଜାଣିଛି, କିନ୍ତୁ ବ୍ୟାସ ଜାଣିଛନ୍ତି କି ନ ଜାଣିଛନ୍ତି ମୁଁ କହିପାରିବି ନାହିଁ। ତେଣୁ ପାର୍ବତୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଶିବଜୀ ପ୍ରଭୁ ଯେମିତି କହୁଛନ୍ତି ଆଶ୍ଚର୍ଯ୍ୟ ହେଇକି ପଚାରୁଛନ୍ତି, ସେମିତି ପାର୍ବତୀ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ, କିନ୍ତୁ ବ୍ୟାସ ନିଜେ ଲେଖିଛନ୍ତି ପରା ନା କିଏ ଲେଖିଛନ୍ତି, ନା ହଁ ବ୍ୟାସ ଲେଖିଛନ୍ତି ଯେ, କିନ୍ତୁ ସେ ଜାଣନ୍ତି ନାହିଁ ମୁଁ କହିପାରିବିନି କାହିଁକି ନା ଭକ୍ତ୍ୟା ଭାଗବତମ ଗ୍ରାହ୍ୟ, ଭକ୍ତି ଯାହାଙ୍କର ଅଛି ସିଏ ଜାଣିବେ, ଯାହାର ଯେଉଁଭଳି ଭାବରେ ଭକ୍ତି ଯେଭଳି ଭାବରେ ଭକ୍ତି ସିଏ ସେଭଳି ଭାବରେ ଜ୍ଞାନ ପ୍ରାପ୍ତ ହେବେ, ସେଭଳି ଭାବରେ ଭାବ ପ୍ରାପ୍ତ ହେବେ। ନ ବୁଦ୍ଧିଆ ନ ଚ ଟିକା, ବୁଦ୍ଧି ଦ୍ୱାରା ବା ଟିକା ଦ୍ୱାରା ଜଣେ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ଭାଗବତମ ଏହିଭଳି ଭାବରେ ଅନେକ ଆଚାର୍ଯ୍ୟମାନେ ଟିକା ଦେଇଛନ୍ତି, ତଥାପି କେହି କହିପାରିବ ନାହିଁ ଆମେ ସବୁ ଜାଣିଗଲୁ, ସୁତ ଗୋସ୍ୱାମୀ ଯେତେବେଳେ ଭାଗବତ କହୁଛନ୍ତି, ସେ କହୁଛନ୍ତି ଯେଉଁ ପକ୍ଷୀର ଯେତେ ଶକ୍ତି ରହିଛି, ଆକାଶ ଅନନ୍ତ ରହିଛି, ଅନନ୍ତ ଆକାଶ ଯାହାର ଶକ୍ତି ଯେତିକି ରହିଛି ସେ ସେତିକି ଉଚ୍ଚକୁ ଯାଇକି ଉଡ଼ୁଛି, ସେହିଭଳି ଭାବରେ ଯେତେ ଟୀକାକାର ହେଲେ ମଧ୍ୟ ସେ କହିପାରିବେ ନା ଆମେ ସବୁ ସବୁ ଭାବ ବାହାର କରି ବାହାର କରିଦେଲୁ, ଆଉ କିଛି ନାହିଁ ତା ଭିତରେ, ଆଉ ସବୁ ବାହାର ପଦାର୍ଥ କରିଲୁ। ସନାତନ ଗୋସ୍ୱାମୀ ଗୋଟେ ଶ୍ଳୋକରେ କହିଛନ୍ତି, ଆପଣମାନେ ମଧ୍ୟ ଟୀକାକାର ହୋଇଯିବେ, ଆପଣ ଭାବ ଅନୁସାରେ ଏହାର ଅର୍ଥକୁ ଭାବ ନେଇପାରିବେ, ଗୋଟେ ଶ୍ଳୋକରେ କହିଛନ୍ତି। ତେଣୁ ଯେତେ ଶୁଣିଛନ୍ତି ତାପରେ ଏବେ ଭବିଷ୍ୟତରେ ଯେତେ ଶୁଣିବେ, ଇଏ ଭାଗବତ ଏଭଳି ସବୁବେଳେ ନୂତନ ଭଳି ଲାଗୁଥିବ ଏବଂ କେହି ଜାଣିପାରିବେ ନାହିଁ ଆର ଅନ୍ତ କିଭଳି କେତେ ସବୁ ତାର ଭାବ ରହିଛି। ତେଣୁ ନନ୍ଦ ମହାରାଜ ଯେଉଁ କହୁଛନ୍ତି, ଯେଉଁ ଗର୍ଗାଚାର୍ଯ୍ୟ କହିଥିଲେ, ଗର୍ଗାଚାର୍ଯ୍ୟ ଏଭଳି ଭାବରେ କହିଥିଲେ, ନନ୍ଦ ମହାରାଜ ନବୁଝିଲା ଭଳିଆ କଥା କହିଥିଲେ, ଆଉ ଶୁଣିବା। ନନ୍ଦ ମହାରାଜ ନିଜେ ବୁଝିନାହାନ୍ତି ତାର ଅର୍ଥ କ'ଣ, ଆଉ ସିଏ କ'ଣ ବୁଝେଇବ ଅନ୍ୟମାନଙ୍କୁ, ଏ ଶୁଣିବା ସବୁ ସେ କଥା କହିବେ ସିଏ। କିନ୍ତୁ ନନ୍ଦ ମହାରାଜ ସେ କଥା ଶୁଣିକିରି କୃଷ୍ଣଙ୍କ ପ୍ରତି ଆଉ ତାଙ୍କର କୌଣସି ଶଙ୍କା ରହିଲା ନାହିଁ, ଏବଂ ଏମାନେ ମଧ୍ୟ ଆଉ ଶୁଣିକିରି କୃଷ୍ଣଙ୍କ ପ୍ରତି ଆଉ ତାଙ୍କର ମଧ୍ୟ ଶଙ୍କା ବିଦୂରିତ ହୋଇଯିବ। ଭଗବାନ ତତ୍ତ୍ୱ ହେଉଛି ଏଭଳି ପୂର୍ଣ୍ଣ ଭାବେ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଜ୍ଞାନଂ ତେହଂ ସ ବିଜ୍ଞାନଂ ଇଦଂ ଇଦଂ ବକ୍ଷ୍ୟାମି ଅଶେଷ ଯତ୍ ଜ୍ଞାନ୍ତ ନିଅ ଭୂଜନ ଜ୍ଞାନତବମ ଅବଶିଷ୍ୟତେ। ମୁଁ ତୁମକୁ ସବୁ ଜ୍ଞାନ କହିଦେଉଛି, ଯାହାକୁ ଜାଣିଲା ପରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ। ସପ୍ତମ ଅଧ୍ୟାୟ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ସେ କଥା। କିନ୍ତୁ ଭଗବାନଙ୍କ ବିଷୟରେ ଯେତେ ଜାଣିଲେ ମଧ୍ୟ ବ୍ରହ୍ମା କହୁଛନ୍ତି, ବ୍ରହ୍ମାଙ୍କ ନ ଜନ ବିନ୍ଦନ୍ତି ତତ୍ତ୍ୱେନ, ଆମେ ଯଦିଓ ଆମେ ଶିବଜୀ ତମେ ନାରଦ ମୁଁ ଆମେ ସବୁ ଯଦି ଭଗବାନଙ୍କୁ ଗୁଣଗାନ କରୁଛୁ, କିନ୍ତୁ ତାଙ୍କୁ ଆମେ ତତ୍ତ୍ୱରେ ଜାଣୁନାହୁଁ। ନ ଜନ ବିନ୍ଦନ୍ତି ତତ୍ତ୍ୱେନ, ତାଙ୍କୁ ଆମେ ତତ୍ତ୍ୱରେ ଜାଣିପାରୁନାହୁଁ। ଭଗବାନ ଏଭଳି ବସ୍ତୁ ଭଗବାନ ନିଜେ ମଧ୍ୟ ନିଜର ଅନ୍ତ ପାଇପାରନ୍ତି ନାହିଁ, ଭଗବାନ ଏଭଳି ବସ୍ତୁ ସିଏ। ତେଣୁ ଯାହା ହଉ, ଯିଏ ଯେତିକି ଜାଣିଛି ସେତିକିରେ ମଧ୍ୟ ସନ୍ତୁଷ୍ଟ, ପୂର୍ଣ୍ଣ ଭାବରେ ନ ଜାଣିଲେ ମଧ୍ୟ ଜନ୍ମ କର୍ମ ତମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱତଃ ତତ୍ତ୍ୱରେ ଯେଉଁମାନେ ଜାଣିବେ ସେମାନେ ଜୀବନରେ ସିଦ୍ଧି ଲାଭ କରିଯିବେ। ଏ ତତ୍ତ୍ୱ ପୁଣି ବିଭିନ୍ନ ପ୍ରକାର ରହିଛି ତତ୍ତ୍ୱ, ଯାହା ହଉ ଏଭଳି ଭାବରେ ବର୍ତ୍ତମାନ ନନ୍ଦ ମହାରାଜ କହିବେ, ନନ୍ଦ ମହାରାଜ କହିବେ। ହଁ, ସେ କହୁଛନ୍ତି ଗଙ୍ଗାଚାର୍ଯ୍ୟ ଯେତେବେଳେ ଆସିଥିଲେ ସେ ଏଇ କଥା ଆରମ୍ଭ କରିଥିଲେ, ପ୍ରଥମେ ନା ଗର୍ଭାଚାର୍ଯ୍ୟ ମନା କରିପାରିଲେ ନା ମୁଁ ନାମକରଣ କଲେ ଅସୁବିଧା ହୋଇଯିବ, କଂସ ମହାରାଜ ଜାଣିଯିବେ, ଜାଣିଗଲେ ଅସୁବିଧା ହେବ, କାରଣ ଦେବକୀଙ୍କର ଯେଉଁ ଅଷ୍ଟମ ଗର୍ଭ ଆକାଶବାଣୀ ହୋଇଥିଲା କଂସର ହତ୍ୟା କରିବ, କିନ୍ତୁ ଯେ କନ୍ୟାକୁ ଦେଖିଲେ ସେ କନ୍ୟାକୁ ଯେତେବେଳେ ମାରିବା ପାଇଁ ବସିଥିଲେ ସେତେବେଳେ ସେ କନ୍ୟା ଉଡ଼ିଗଲେ, ଆକାଶକୁ ଉଡ଼ିଗଲେ, ଦୁର୍ଗା ରୂପରେ ଆବିର୍ଭାବ ହୋଇଗଲେ, ଏବଂ ସେ କହିଲେ ତୁମର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛି, ତୁମେ ଏଇ ଯେଉଁ ଅତ୍ୟାଚାର କରୁଛ ସେ ବନ୍ଦ କର। ତେଣୁ କଂସ ସବୁବେଳେ ଚିନ୍ତା କରୁଛି କେଉଁଠି ତାଙ୍କ ଶତ୍ରୁ ରହିଛି, ମୁଁ ଯଦି ତୁମର ପୁତ୍ର ନାମକରଣ କରିବି ସମସ୍ତେ ଭାବିବେ, କଂସ ଜାଣିବ ଯେ ଇଏ ହେଉଛି ବସୁଦେବଙ୍କର ପୁତ୍ର, କାହିଁକିନା ବସୁଦେବ ଏବଂ ତୁମ ଦୁଇ ଭାଇ ନନ୍ଦ ମହାରାଜ ଏବଂ ବସୁଦେବ ତାଙ୍କର ପିତା, ନନ୍ଦ ମହାରାଜଙ୍କ ପିତା ହେଉଛନ୍ତି ପର୍ଜନ୍ୟ, ବସୁଦେବଙ୍କର ପିତା ହେଉଛନ୍ତି ସୁରସେନ, ଏଇ ଦୁଇ ଜଣଙ୍କ ପିତା ହେଉଛନ୍ତି ଜଣେ ଦେବମିଢ଼, ଦେବମିଢ଼ଙ୍କର କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ସୁରସେନ, ଆଉ ବୈଶ୍ୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ନନ୍ଦ ମହାରାଜ ପର୍ଜନ୍ୟ, ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ, ଦୁଇ ଭାଇ ଭଳି ହେବେ। ତେଣୁ ବର୍ତ୍ତମାନ ଯଦି ମୁଁ ତୁମ ନାମକରଣ କରିବି ପୁତ୍ରଙ୍କର, ସମସ୍ତେ କହିବେ ବିଶେଷ ଭାବରେ କଂସ ଜାଣିବ ଇଏ ହେଉଛି ବସୁଦେବଙ୍କ ପୁତ୍ର, ତେଣୁ ଲୁଚେଇକିରି କରିବା, ମାନେ ନନ୍ଦ ମହାରାଜ କହିଲେ ଲୁଚେଇକିରି କରିବା, ଆଉ କେହି ଜାଣିବେ ନାହିଁ, ଆପଣ ମୋ ଛଡ଼ା ଆଉ କେହି ଜାଣିବେ ନାହିଁ, ଇଏ ତ ଛୋଟ ପିଲା, ଇଏ କ'ଣ ଜାଣିବେ, ଇଏ ତ କିଛି ବୁଝିପାରୁନାହାନ୍ତି। ତେଣୁ ଭଗବାନ ନିଜେ ଯଶୋଦା ରୋହିଣୀକୁ ମଧ୍ୟ ନେଲେ ନାହିଁ, ନନ୍ଦ ମହାରାଜ ନିଜେ ଦୁଇ ଜଣଙ୍କୁ ଧରି ଦୁଇ ପିଲାକୁ ଧରି ଗଲେ ଗୋଷ୍ଠୀକୁ ଗଲେ, ଏବଂ ସେ ତାଙ୍କର ନାମକରଣ କରିଛନ୍ତି। ପ୍ରଥମେ ନାମକରଣ ହେଲା ବଡ଼ ଭାଇଙ୍କର, ବଡ଼ ଭାଇ ପ୍ରଥମେ ପୂଜାର ବିଧି ରହୁଛି ଏଇଟା, ପ୍ରଥମେ ବଡ଼ଙ୍କୁ ବିଧା ପୂଜା କରିବ ତାପରେ ସାନଙ୍କୁ, ତେଣୁ ପ୍ରଥମେ ନାମକରଣ କଲେ ବଳରାମଙ୍କର, ଅୟଙ୍ଗୀ ରୋହିଣୀ ପୁତ୍ର ଏସବୁ କହିଲେ ତାଙ୍କ ନାମକରଣ ହୋଇଗଲା। ତାପରେ କୃଷ୍ଣଙ୍କୁ ଦେଖି ସେ କହୁଛନ୍ତି ଆସନ୍ ବର୍ଣ୍ଣାସ୍ତବୀ ଅଶ, ଏଇ ଶ୍ଳୋକଟି କହିଛନ୍ତି, ଏଇଟାକୁ କହୁଛନ୍ତି ବର୍ତ୍ତମାନ, ସେ ଟିକିଏ ବଦଳେଇକି କହୁଛନ୍ତି, କହୁଛନ୍ତି ବର୍ଣ୍ଣାସ୍ତ୍ରୟ କିଳାଶ୍ୟାସନ୍ ଗୁଣତନୁ ଯୁଗନ୍ତନୁ ଶୁକ୍ଳୋ ରକ୍ତ ସ୍ତାପିତ ଇଦାନୀ କୃଷ୍ଣ ଦାଙ୍ଗ ତାହା। ସେ କହୁନାହାନ୍ତି ଭଗବାନ ବୋଲି,
ଭଗବାନଙ୍କର ସବୁ ଐଶ୍ୱର୍ଯ୍ୟ ପ୍ରକାଶ କରୁଛନ୍ତି, କିନ୍ତୁ ସେ ଭଗବାନ ନୁହଁ, ସେ ତୁମର ପୁତ୍ର। ଏଇଭଳି ଭାବରେ ସେ କହିଛନ୍ତି। ଗର୍ଗାଚାର୍ଯ୍ୟ ସେ ମିଥ୍ୟା କହିବେ ନାହିଁ, କିନ୍ତୁ ସତ୍ୟ ମଧ୍ୟ କହିବେ ନାହିଁ। ପୂର୍ଣ୍ଣ ସତ୍ୟ କହିଦେଲେ ସିଏ ଆଉ ପୂଜା ପୁଅ ସହିତ କ'ଣ ଲାଳନ ପାଳନ କରିବେ? ପୁଅକୁ ପୂଜା କରିବେ ବସିକିରି, ଆମେ ଯଦି ଭଗବାନ ପୂଜା କରୁଛେ ସେ ସେଇଭଳି ଭାବେ ପୂଜା କରିବେ। ତେଣୁ ଏଇଭଳି ଭାବରେ କଥା କହିଲେ ସିଏ କହିଲେ ଆସନ ବର୍ଣ୍ଣାଶ୍ର ବର୍ଣ୍ଣାଶ୍ର କିଳସ୍ୟ ଆସନ, ଇଏ ଯେଉଁ ତୁମର ପୁତ୍ର ଇଏ ତିନି ବର୍ଣ୍ଣ ଆଙ୍କର ରହିଛି ବର୍ଣ୍ଣାଶ୍ର। ଏ ଆସନ ଶବ୍ଦର ଅର୍ଥ ହେଉଛି ଆଙ୍କର ଅଛି, ଗ୍ରହଣ କରିଛନ୍ତି, କ'ଣ ବର୍ତ୍ତମାନ କାଳରେ କୁହାଯାଉଛି ଯେ ଅତୀତ କାଳ ନୁହଁ, ଭଗବାନ ସବୁବେଳେ ପାଇଁ ଏଇଭଳି ଭାବରେ ରହିଛନ୍ତି। ବର୍ଣ୍ଣାଶ୍ର କିଳସ୍ୟ ଆସନ ଗୃହଣଙ୍କ ଅନୁଯୁଗଙ୍କ ତନୁ, ପ୍ରତି ଯୁଗରେ ସେ ଗୋଟିଏ ଗୋଟିଏ ରଙ୍ଗ ଧାରଣ କରନ୍ତି। ପ୍ରତି ଯୁଗରେ ଗୃହଣତ ଅନୁଯୁଗଙ୍କ ତନୁ ଚାରୋଟି ଯୁଗ ରହିଛି, ସତ୍ୟ ତ୍ରତୟା ଦ୍ୱାପର କଳି। ତେଣୁ ପ୍ରତି ଯୁଗରେ ଗୋଟିଏ ଗୋଟିଏ ରଙ୍ଗ ସେ ଗ୍ରହଣ କରନ୍ତି, ତନୁ ତାଙ୍କର ଶରୀର ଏଇଭଳି ଭାବରେ ସେ ଧାରଣ କରନ୍ତି। କ'ଣ କ'ଣ ନା ଶୁକ୍ଳ, ସତ୍ୟ ଯୁଗରେ ସେ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି। ତୃତୀୟା ରକ୍ତ ରକ୍ତବର୍ଣ୍ଣ ଲାଲ ବର୍ଣ୍ଣରେ ସେ ଆସନ୍ତି। ତଥା ପିହିତ, ପିହିତ କହିଲେ ଗୌରବର୍ଣ୍ଣ ବା ସୁବର୍ଣ୍ଣ ବର୍ଣ୍ଣ, ପିହିତ ୟେଲୋ ହଳଦିଆ ବର୍ଣ୍ଣ, ଏଇଟା କଳିଯୁଗରେ ଭଗବାନ ଆସିବେ। ଏ ମହାପ୍ରଭୁ ଏଇଠୁ ଜଣାପଡ଼ୁଛି ଭଗବାନ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ଭଗବାନଙ୍କର ଅବତାର, ଗର୍ଗାଚାର୍ଯ୍ୟ କହିଛନ୍ତି ସେ କଥା। ଇଦାନୀ କୃଷ୍ଣଦାଙ୍ଗତ ବର୍ତ୍ତମାନ ଯେଉଁ ସମୟ ଏ ଦ୍ୱାପର ଯୁଗର ଘଟଣା, 5500 ତଳର ଘଟଣା। ଇଦାନୀ କୃଷ୍ଣଦାଙ୍ଗତ ବର୍ତ୍ତମାନ ସେ କୃଷ୍ଣବର୍ଣ୍ଣ ଧାରଣ କରିଛନ୍ତି, କୃଷ୍ଣବର୍ଣ୍ଣ ଧାରଣ କରିଛନ୍ତି। କିନ୍ତୁ ଏଇଟା ଶୁଣିଲେ ନନ୍ଦ ମହାରାଜ କ'ଣ ଚିନ୍ତା କରୁଛନ୍ତି? ଏ ମୋର ପୁତ୍ର ସବୁ ଯୁଗରେ ଆସୁଛି, ସବୁ ଯୁଗରେ ମୋର ପୁତ୍ର ହେଇକି ବା କାହାର ପୁତ୍ର ହେଇକି ଆସୁଛି, ଏଇଭଳି ଭାବରେ ବର୍ଣ୍ଣ ଧାରଣ କରୁଛି। ତାର ଅର୍ଥ ସେ ନନ୍ଦ ମହାରାଜ ଏଇଭଳି ଭାବେ ବୁଝିଲେ, ଏବଂ ସିଏ ମଧ୍ୟ ବ୍ରଜବାସୀମାନେ ବୁଝିଲେ, ବ୍ରଜବାସୀମାନେ ବୁଝିଲେ, ନନ୍ଦ ମହାରାଜ ଯେଉଁଭଳିଆ ବୁଝିଲେ ବ୍ରଜବାସୀମାନେ ବୁଝିଗଲେ, ତାଙ୍କର କୃଷ୍ଣଙ୍କ ଉପରେ ଆଉ କ'ଣ ଶଙ୍କା ରହିଲା ନାହିଁ। ତେଣୁ କୃଷ୍ଣଦାଙ୍ଗ ତାହା ତେଣୁ ତାପରେ ଶ୍ଳୋକରେ କହୁଛନ୍ତି, ପ୍ରାଗୟଂ ବସୁଦେବସ୍ୟ କ୍ୱଚିତ୍ ଜାତ ସ୍ତବାତ୍ମଜ ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞା ସମ୍ପ୍ରଚକ୍ଷତେ। ପ୍ରାଗୟଂ ସେ କହିଲେଣି, ପ୍ରାଗୟଂ କହିଲେ 100 ଦିନ ତଳର କଥା, ସେ ବର୍ତ୍ତମାନ ବସୁଦେବଙ୍କ ପୁତ୍ର ହେଇକି ଆସିଥିଲେ ନା? ପ୍ରାଗୟଂ ଅତୀତରେ ହେଇଥିଲା, ଅତୀତରେ କେବେ ହେଇଥିଲା, କେଉଁ ଜନ୍ମରେ ହେଇଥିଲା? ନନ୍ଦ ମହାରାଜ ଭାବୁଛନ୍ତି, ଗର୍ଗ ମହାରାଜ ସେଇଭଳି ଭାବରେ ଶବ୍ଦ ବ୍ୟବହାର କରୁଛନ୍ତି। ଶବ୍ଦର ବହୁତ ପ୍ରକାର ରହିଛି, ଅର୍ଥ ରହିଛି। ଏଇଟା ଏଇ ଶ୍ଳୋକରେ କେଉଁଠି ରହିଛି ସେ ଶ୍ଳୋକ ପରେ ଆସିବ ସତୀ ସନ୍ଧ୍ୟା ଯାଉ। ତେଣୁ ପ୍ରାଗୟଂ କହିଲେ ନନ୍ଦ ମହାରାଜ ଭାବୁଛନ୍ତି କ'ଣ, ଗର୍ଗାଚାର୍ଯ୍ୟ ଜାଣିଛନ୍ତି 100 ଦିନ ତଳେ ଇଏ ବସୁଧେବଙ୍କ ପୁତ୍ର ରୂପରେ ଆସିଥିଲେ, କିନ୍ତୁ ସେଇଟା କହିଲେ ନାହିଁ। ସେ କହିଲେ ପ୍ରାଗୟଂ ମାନେ ଅତୀତରେ ଏ ପିଲା ବସୁଦେବଶ କ୍ୱଚିତ୍ ଜାତ ତବାତ୍ମଜ, ବସୁଦେବଙ୍କ ପୁତ୍ର ରୂପରେ ଜନ୍ମ ହେଇଥିଲେ ସେ, ନା ଇଏ କ'ଣ ବସୁଦେବ ନା ତବାତ୍ମଜ, ଏ ତମର ପୁତ୍ର ତବାତ୍ମଜ, କ୍ୱଚିତ୍ ଜାତ ତବାତ୍ମଜ। ତେଣୁ ନନ୍ଦ ମହାରାଜ ଭାବିଲେ କେଉଁ ଜନ୍ମରେ ସେ ବୋଧେ ମୋର ଭାଇ ବସୁଦେବଙ୍କ ପୁତ୍ର ହେଇଥିଲେ, ଏଇଭଳି ଭାବରେ ସେ ଚିନ୍ତା କଲେ। ତେଣୁ ବ୍ରଜବାସୀମାନେ ମଧ୍ୟ ସେଭଳିଆ ଭାବିଲେ ବୁଝିଲେ। ତେଣୁ ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞା ସମ୍ପ୍ରଚକ୍ଷତେ, ଯେଉଁମାନେ ଅଭିଜ୍ଞ ବ୍ୟକ୍ତି, ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ସେମାନେ ତାଙ୍କୁ ଜାଣନ୍ତି, ଇଏ ହେଉଛନ୍ତି ବାସୁଦେବ। ଇଏ ନିଜେ କିଛି ନାମ ରଖିନାହାନ୍ତି, ତାଙ୍କ ନାମ ରହିଛି ସେଇଟା, ଇଏ ନିଜ ନାମ ରଖିଲେ ବାସୁଦେବ ତା ନୁହଁ, ସେ ନିଜେ କହିଲେଣି ମୁଁ ରଖିଲି ନାମ ବାସୁଦେବ ବୋଲି। ସେମାନେ ଅଭିଜ୍ଞା ସମ୍ପ୍ରଚକ୍ଷତେ, ବିଦ୍ୱାନ ବ୍ୟକ୍ତିମାନେ ତାଙ୍କୁ ବାସୁଦେବ ବୋଲି କହନ୍ତି, କାରଣ ଏ କେବେ ବସୁଦେବଙ୍କ ପୁତ୍ର ହେଇଥିଲେ, କେବେ ମାନେ ଏଇ ଜନ୍ମରେ ହେଇଥିଲେ 100 ଦିନ ପୂର୍ବରୁ କଥା, ସେଇଟା ଇଏ ଜାଣିନାହାନ୍ତି, ନନ୍ଦ ମହାରାଜ ଜାଣିନାହାନ୍ତି। ଯେତେବେଳେ ଭଗବାନ ଯିବେ, ଯେତେବେଳେ ଯାଇ ପହଞ୍ଚିବେ, ଯେତେବେଳେ 11 ବର୍ଷ ପାଖାପାଖି ହେଇଯିବ, ତାଙ୍କୁ ଅକ୍ରୋଡ଼ ଆସି ନେଇଯିବେ, ତାଙ୍କୁ ଯେତେବେଳେ ଯାଇ ପହଞ୍ଚିବେ ମଥୁରାରେ, କିଛିଦିନ ରହିଲା ପରେ ନନ୍ଦ ମହାରାଜ ଭାବୁଥିଲେ କୃଷ୍ଣ ବଳରାମ ମୋ ସହିତ ଫେରି ଆସିବେ, କିନ୍ତୁ କୃଷ୍ଣ ବଳରାମ ଆସିଲେ ନାହିଁ। ସେ କହିଲେ ଆମର କିଛି କାର୍ଯ୍ୟ ରହିଛି, ଆମେ କାର୍ଯ୍ୟ ସାରିକି ଯିବୁ, ଏଭଳି ଭାବରେ କହିକିରି ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, ଇଏ କେବେ
ବସୁଦେବଙ୍କ ପୁତ୍ର ହୋଇଥିଲା, ବର୍ତ୍ତମାନ ତାହାକି ସ୍ୱାଭାବିକ ଆକର୍ଷଣ ରହିଛି, ତେଣୁ ରହିବ ବୋଲି ଚିନ୍ତା କରିକି ନନ୍ଦ ମହାରାଜ ଫେରୁଛନ୍ତି। ଏତେ ସବୁ ରହିଛି, ସିଏ ନନ୍ଦ ମହାରାଜ ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି ଯେ ବସୁଦେବଙ୍କର ପୁତ୍ର ସିଏ ଥିଲେ ବୋଲି। ଅବଶ୍ୟ ବହୁତ ଗଭୀର ତତ୍ତ୍ୱ ରହିଛି, ବହୁତ କଥା ରହିଛି, ଯାହା ବି ହେଉ, ତେଣୁ ଅଭିଜ୍ଞ ବ୍ୟକ୍ତିମାନେ ଯେଉଁ ବିଦ୍ୱାନ ବ୍ୟକ୍ତିମାନେ ତାଙ୍କୁ ଜାଣନ୍ତି ହେଉଛନ୍ତି ବାସୁଦେବ ବୋଲି ତାଙ୍କ ନାମ ଦେବେ। ମୁଁ ନାମ ରଖୁନାହିଁ, ସେ ଅଭିଜ୍ଞ ବ୍ୟକ୍ତିମାନେ ତାଙ୍କ ନାମ ରଖନ୍ତି ବାସୁଦେବ। ବାସୁଦେବ ଇତି ଶ୍ରୀମାନ, ବାସୁଦେବ ଶବ୍ଦର ଅର୍ଥ, ବସୁଦେବ ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଶୁଦ୍ଧ ସତ୍ୟରେ ରହନ୍ତି। ଚତୁର୍ଥ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଶିବଜୀ କହୁଛନ୍ତି ସତୀଦେବୀଙ୍କୁ, ସତ୍ୱଂ ବିଶୁଦ୍ଧମ ବସୁଦେବ ଶବ୍ଦିତମ। ବସୁଦେବ ଶବ୍ଦର ଅର୍ଥ ହେଉଛି ଶୁଦ୍ଧ ସତ୍ୟ ସ୍ତର, ତେଣୁ ଶୁଦ୍ଧ ସତ୍ୟ ସ୍ତରକୁ ଯିଏ ଯିବେ ସେ ତାଙ୍କର ଭଗବାନ ପ୍ରାପ୍ତ ହେବେ, ସେ ବାସୁଦେବ, ତାଙ୍କ ନାଁ ହେବ ବାସୁଦେବ। ତେଣୁ ବିଦ୍ୱାନ ବ୍ୟକ୍ତିମାନେ ତାଙ୍କୁ ଏହିଭଳି ଭାବରେ ଜାଣନ୍ତି, ଶ୍ରୀମାନ ବାସୁଦେବ ଇତି ସମ୍ପ୍ରତ, ଏହିଭଳି ଭାବରେ କୁହନ୍ତି ତାଙ୍କୁ। ମୁଁ କହୁନାହିଁ, ବିଦ୍ୱାନ ବ୍ୟକ୍ତିମାନେ କହୁଛନ୍ତି, ତାର ଅର୍ଥ ହେଉଛି ଏଇଟା। କିନ୍ତୁ ଯାହା ହେଉ, ନନ୍ଦ ମହାରାଜ ବୁଝିଲେ, ତାଙ୍କୁ ଇଏ ନାମ ରଖିଲେ, ଶ୍ରୀମାନ ବାସୁଦେବ ବୋଲି ନାମ ରଖିଲେ। ତବାତ୍ମଜ, ଇଏ ମୋର ପୁତ୍ର, ଏ ବାସୁଦେବଙ୍କ ପୁତ୍ର ନୁହଁ, ଇଏ ମୋର ପୁତ୍ର, ଏଇଭଳି ଭାବରେ ନନ୍ଦ ମହାରାଜ ବୁଝିଲେ ଏବଂ ତାଙ୍କ ବ୍ରଜବାସୀମାନେ ମଧ୍ୟ ବୁଝେଇଦେଲେ ସେଇଭଳି ଭାବରେ। ସେ ଯେଭଳି ବୁଝିଥିଲେ ବ୍ରଜବାସୀମାନଙ୍କୁ ସେଇଭଳି ବୁଝେଇଦେଲେ। ବହୁନିଛନ୍ତି ନାମାନି, ଏ ଗୋଟିଏ ନାମ ନୁହଁ ତାଙ୍କର, ଅନେକ ତାଙ୍କ ନାମ ରହିଛି। ବହୁନିଛନ୍ତି ବର୍ତ୍ତମାନ କାଳରେ କୁହାଯାଏ, ସନ୍ତି ତାଙ୍କର ବର୍ତ୍ତମାନ ମଧ୍ୟ ରହିଛି। ବହୁନିଛନ୍ତି ନାମାନି ରୂପାଣିଚ ସୁତସ୍ୟତେ, ତାଙ୍କର ଖାଲି ନାମ ଅନେକ ରହିଛି, ତା ନୁହେଁ ତାଙ୍କ ରୂପ ମଧ୍ୟ ଅନେକ ପ୍ରକାର ରହିଛି। ସୁତସ୍ୟତେ, ତମର ପୁତ୍ର, ଇଏ ଆଉ କ ଇଏ ଭଗବାନ ନୁହନ୍ତି, ଏ ତମର ପୁତ୍ର ସୁତସ୍ୟତେ। ଗୁଣ କର୍ମ ଅନୁରୂପାଣି, ତାଙ୍କର ଗୁଣ ଅନୁସାରେ ତାଙ୍କର ନାମ ହେବ, କର୍ମ ଅନୁସାରେ ତାଙ୍କର ନାମ ହେବ, ରୂପ ଅନୁସାରେ ତାଙ୍କ ନାମ ହେବ। ଗୁଣ କର୍ମ ଅନୁରୂପାଣି ଅନୁରୂପାଣି ତାହ୍ୟଂ ବେଦ ନୁହଁ ଜନା, ମୁଁ ସେସବୁ ଜାଣିଛି କିନ୍ତୁ ଅନ୍ୟମାନେ ଜାଣନ୍ତି ନାହିଁ, ଏଇଟା ନନ୍ଦ ମହାରାଜ ବୁଝିଲେ। କିନ୍ତୁ ଗର୍ଗଙ୍କର ଗର୍ଗାଚାର୍ଯ୍ୟ କହିବାର ଉଦ୍ଦେଶ୍ୟ ଥିଲା, ତାହ୍ୟଂ ନୁ ବେଦ ନୁ ଜନା, ମୁଁ ଜାଣିନାହିଁ କି ଅନ୍ୟମାନେ ଜାଣିନାହାନ୍ତି ଭଗବାନଙ୍କର କେତେ ନାମ ରହିଛି। ଅନନ୍ତ କୃଷ୍ଣର ନାମ, ଅନନ୍ତ ମହିମା, ନାରଦାଦି ବ୍ୟାସଦେବ ଦ୍ୱିତୀୟ ନାଁରେ ସୀମା, ଅନେକ ନାମ ରହିଛି, କେହି କହିପାରିବେ ନାହିଁ ଏତିକିରେ ସରିଗଲା। ଅନନ୍ତ ଦେବ ଯିଏକି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ତାଙ୍କର 1000 ମୁଖ ରହିଛି, 1000 ମୁଖରେ ଭଗବାନଙ୍କର ଗୁଣଗାନ କରି ଚାଲୁଛନ୍ତି। ନାନ୍ଦଂ ବିଦା ମେହମମି ମୁନୟ ବ୍ରଜାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୋ ବରାଜେ ଗାୟଂ ଗୁଣଂ ଦଶଶତାନନ ଆଦି ଦେବ ଶେଷ ଅଧୁନାମି ସମବଶ୍ୟତି ନାଶ୍ୟ ପାରମ। ଭଗବାନଙ୍କର ଗୁଣ ଆମେ କ'ଣ କହିବା। ବ୍ରହ୍ମା କହୁଛନ୍ତି ତାଙ୍କର ପୁତ୍ର ନାରଦକୁ, ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦଙ୍କୁ ପଚାରୁଛନ୍ତି, ପ୍ରଭୁ ପିତାଜୀ ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି। ତେଣୁ ବ୍ରହ୍ମା ତାଙ୍କୁ କହୁଛନ୍ତି, ପ୍ରକୃତରେ ମୁଁ ସୃଷ୍ଟିକର୍ତ୍ତା ନୁହଁ, ସୃଜାମି ତା ନିୟୁକ୍ତ ହମ୍, ମୁଁ ଯେଉଁ ସୃଷ୍ଟି କରୁଛି ସେ ମୋତେ ଚାକିରି ଦେଇଛନ୍ତି, ଆପଏଣ୍ଟମେଣ୍ଟ ଦେଇଛନ୍ତି, ନିଯୁକ୍ତି ଦେଇଛନ୍ତି। ସୁଜା ମୁଁ ସୃଷ୍ଟି କରୁଛି ତାଙ୍କର ନିଯୁକ୍ତ ହମ୍, ସେ ମୋତେ ଆମକୁ ଚାକିରି ଦେଇଛନ୍ତି। ଆପଣମାନେ ଯଦି ଚାହିଁବେ ସେ ଚାକିରି ପାଇପାରିବେ, ତାର ଉପାୟ ଅଛି, କିଏ ଚାହୁଁଛନ୍ତି ହେବା ପାଇଁ? ସତ ଏଇଟା କହିଲେ ଶିବଜୀ କହିଛନ୍ତି ପ୍ରଚେତାମାନଙ୍କୁ, ସ୍ୱଧର୍ମ ନିଶ୍ଚୟ ସତଜନ୍ମ ବି ପୁମାନ ବିରଞ୍ଚିତା, ଯଦି ସ୍ୱଧର୍ମକୁ 100 ଜନ୍ମ ଧରି ପାଳନ କରିବେ ତାହେଲେ ଆପଣ ସେ ପୋଷ୍ଟ ପାଇଯିବେ, ଆପଣ ଆଜିଠୁ ଲାଗନ୍ତୁ ପାଇଯିବେ ସେ ପୋଷ୍ଟ ଯଦି ଚାହିଁବେ। ତେଣୁ ଏ ବ୍ରହ୍ମା କହୁଛି, ମୁଁ ଯେଉଁ ସୃଷ୍ଟି କରୁଛି ସିଏ ମୋତେ ଚାକିରି ଦେଇଛନ୍ତି। ସୁଜାମି ତା ନିୟୁକ୍ତ ହର ହରତି ତଦ୍ବଶ, ଶିବଜୀ ଯେଉଁ ଧ୍ୱଂସ କରୁଛନ୍ତି ସିଏ ମଧ୍ୟ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରଣ ସେ ସବୁ କରୁଛନ୍ତି, ଏବଂ ବିଷ୍ଣୁ ମଧ୍ୟ ସିଏ ମଧ୍ୟ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୂ, ବିଷ୍ଣୁ ମଧ୍ୟ ଚାକିରି ପାଇଛନ୍ତି। ଆଉ ସେ ବିଷ୍ଣୁ ତତ୍ତ୍ୱ ଅଲଗା, ବିଷ୍ଣୁ ଆଉ ଭଗବାନ ଭିତରେ ତଫାତ କିଛି ନାହିଁ, ସେ ବିଷ୍ଣୁ ତତ୍ତ୍ୱ ସବୁ। କିନ୍ତୁ ସବୁ ବ୍ରହ୍ମାଣ୍ଡରେ ଗୋଟେ ଗୋଟେ ବିଷ୍ଣୁ ରହିଛନ୍ତି, ଗୋଟିଏ ବିଷ୍ଣୁ ନାହାନ୍ତି, ଅନେକ ପ୍ରକାର ବିଷ୍ଣୁ ରହିଛନ୍ତି। ଚୈତନ୍ୟ ଚୈତନ୍ୟରେ ଭଗବାନ ଚୈତନ୍ୟ ମହାପ୍ରଭୁ ସନାତନ ଉତ୍ସବ ଶିକ୍ଷା ଦେଇଛନ୍ତି, ଅନେକ ପ୍ରକାର ରହିଛନ୍ତି ଭଗବାନଙ୍କ ବିଷ୍ଣୁଙ୍କର ଅବତାର। ଅଦ୍ୱୈତ ମଚ୍ୟୁତ ମନାଦି ମନନ୍ତ ରୂପ ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ ବେଦେଷୁ ଦୁର୍ଲଭ ମଧୁର୍ଲଭମାତ୍ମ ଭକ୍ତୌ ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ସେ ଅଦ୍ୱୈତ, ସେ ଦୁଇ ନୁହନ୍ତି, ଅନେକ ହେଲେ ମଧ୍ୟ ସେ ଏକ, ଅଚ୍ୟୁତ ସେ ତାଙ୍କର କେବେ ପତନ ହୁଏ ନାହିଁ, ଅନାଦି ତାଙ୍କର କିଛି ଆଦି ନାହିଁ, ଅନତ୍ୟ ରୂପ ତାଙ୍କର ରହିଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ରହିଛି ସେ କଥା କହୁଛ। ହଁ, ଏଇ ବ୍ରହ୍ମା କହୁଛନ୍ତି ବିଷ୍ଣୁ ମଧ୍ୟ ତାଙ୍କର ଦ୍ୱାରା ରହିକି ବର୍ତ୍ତମାନ ସବୁ ପାଳନ କରୁଛନ୍ତି। ତ୍ରିଶକ୍ତି ଧୂପ ତିନୋଟି ଶକ୍ତି ତାଙ୍କର ରହିଛି, ଅନେକ ପ୍ରକାର ଶକ୍ତି ରହି ତାକୁ ତିନି ଭାବରେ ବିଭକ୍ତ କରାଯାଉଛି ଭଗବାନଙ୍କର ଶକ୍ତିକୁ, ତ୍ରିଶକ୍ତି ଧୂପ। ତେଣୁ ଇଏ ଯେଉଁ ଅନେକ ନାମ ରହିଛି, ଅନେକ ବହୁନିଶାନ୍ତି ନାମ ଗୁଣକର୍ମ ଅନୁରୂପାଣି, ତାଙ୍କର ଯେଉଁଭଳି ଭାବରେ ଗୁଣ ରହିବ ତାଙ୍କର ନାମ ହେବ ସେଇଭଳି ଭାବରେ ଭଗବାନ ଗୁଣ ଯେଉଁ ରହିଛି। ଦୀନବନ୍ଧୁ ଦୁଃଖ ଦୟା ଯେଉଁମାନେ ଦିନ ଅଛନ୍ତି, ଦରିଦ୍ର ଅଛନ୍ତି ବା ଯେଉଁମାନେ ଦୁଃଖରେ ପଡ଼ିଛନ୍ତି ତାଙ୍କୁ ସାହାଯ୍ୟ କରନ୍ତି ଦୀନବନ୍ଧୁ, ଦୀନବନ୍ଧୁ ହେଲେ ଇଏ ଗୋଟେ ଗୁଣ ଭଗବାନ। କଙ୍ଗା ଦୟାଳୁ ଶରଣ ବଜେଇବ, ଭଗବାନଙ୍କର ଗୋଟେ ଗୁଣ ଦୟା ରହିଛି, ଦୟାବନ୍ତ ତାଙ୍କ ନାମ ହେବ ଏଇଭଳି ଭାବରେ। ସେ ଯେଉଁଭଳି ଭାବରେ ତାଙ୍କର ଗୁଣ ରହିଛି ସେଇଭଳି ତାଙ୍କ ନାମ ହେବ, ଗୁଣ ଅନୁସାରେ ତାଙ୍କ ନାମ ରହିବ। ଏବଂ କର୍ମ ଯେଉଁଭଳି ଭାବରେ କର୍ମ କରିବେ ସେଇଭଳି ଭାବରେ ତାଙ୍କ ନାମ ହେବ। ଆଜି ତାଙ୍କ ନାମ ହେଇଗଲା ଗୋବର୍ଦ୍ଧନଧାରୀ, ଗୋବର୍ଦ୍ଧନ ଧାରଣ କଲେ ଏ ନୂଆ ନାମ ଦିଆଗଲା ଗୋବର୍ଦ୍ଧନଧାରୀ। ଛୋଟ ପିଲାଦିନେ ତାଙ୍କ ନାମ ହେଇଥିଲା ଲବଣ ଚୋର, ବ୍ରଜେଇ ପ୍ରସିଦ୍ଧ ନବନୀତ ଚୋର ତାଙ୍କ ନାମ ହେଇଥିଲା, ଚୋରି କରୁଥିଲେ ତାଙ୍କ ନାମ ହେଇଗଲା ଲବଣ ଚୋର ହେଇଗଲା, ସିଏ ହେଇଗଲେ ତାଙ୍କ ନାମ, କର୍ମ ଅନୁସାରେ ତାଙ୍କ ନାମ ହେଇଗଲା। ବସ୍ତ୍ର ଚୋରି କରିଥିଲେ ବସ୍ତ୍ର ଚୋର ହେଇଗଲେ ଗୋପୀମାନଙ୍କର, ଗୋପା ଗଣନାଙ୍କ ଚନ୍ଦ୍ରକୂଳ ଚୌରମ ବସ୍ତ୍ର ଚୋରି କରିଥିଲେ, ଲହୁଣୀ ଚୋରି କରିଥିଲେ ଏଭଳି ଭାବରେ, ଦାମୋଦର ମା ତାଙ୍କୁ ବାନ୍ଧିଥିଲେ ଚୋରି କରିଥିଲେ ମା ବାନ୍ଧିଥିଲେ ତାଙ୍କ ନାମ ହେଇଗଲେ ଦାମୋଦର। ଏଇଭଳି ଭାବରେ ଅନେକ ନାମ ତାଙ୍କର ହେବ, ଗୁଣକର୍ମ ଅନୁରୂପାଣି, ଗୁଣକର୍ମ ଅନୁସାରେ ତାଙ୍କର ନାମ ହେବ। ତାହ୍ନ ବେଦ ଇଏ କାହିଁକି କହିଲେ, ଏଭଳି କହିଲେ କାହିଁକି ନା, ଯଦି କହିବେ ଗର୍ଗମୁନି କହିବେ ମୁଁ ସେସବୁ ଜାଣିନାହିଁ, ତାହେଲେ ନନ୍ଦ ମହାରାଜ ଯିଏ ଆଚାର୍ଯ୍ୟ ହେଇକିରି ଜ୍ୟୋତିଷ ହେଇକିରି ଇଏ ଜାଣିନାହାନ୍ତି ତ ବୁଝିପାରିବେ ନାହିଁ। ତେଣୁ ସେ କହିଲେ ତାହ୍ନ ବେଦ ମୁଁ ସେଇଟା ଜାଣିଛି, ନନ୍ଦ ମହାରାଜ ଜାଣିବେ ଗର୍ଗାଚାର୍ଯ୍ୟ ଜାଣନ୍ତି ସବୁ, ସେ ଆଚାର୍ଯ୍ୟ ଜ୍ୟୋତିଷ ସେ ସବୁ କିଛି ଜାଣନ୍ତି। ତେଣୁ ତାହ୍ନ ବେଦ ନୁହଁ ଜନା ଅନ୍ୟମାନେ ଜାଣନ୍ତି ନାହିଁ, ତେଣୁ ସିଏ ଯେଉଁଭଳି ଭାବରେ ବୁଝିଲେ ବ୍ରଜବାସୀମାନେ ସେଇଭଳି ବୁଝିଦେଲେ, ବ୍ରଜବାସୀମାନଙ୍କ ଶଙ୍କା ଦୂର ହେଇଗଲା। ତାହ୍ନ ବେଦ ନୁହଁ ଜନା, ତେଣୁ ତାପରେ କହୁଛନ୍ତି 19 ଶ୍ଳୋକରେ, ଏ ସବ ଶ୍ରେୟ ଆଧାସ୍ ଗୋପ ଗୋକୁଳ ନନ୍ଦନ ଅନୈନ ସର୍ବ ଦୁର୍ଗାଣି ଜୟ ମଞ୍ଜତରିଷତ। ଏ ସବ ଶ୍ରେୟ ଆଧାସ୍ୟ, ଏହି ପିଲା ତୁମର ସମସ୍ତ ପ୍ରକାର କଲ୍ୟାଣ ପ୍ରଦାନ କରିବେ, ଶ୍ରେୟ ପ୍ରଦାନ କରିବେ। ଆଧାସ୍ୟ ଗୋପ ଗୋକୁଳ ନନ୍ଦନ, ହେ ଗୋପ ମାନେ ଗୋକୁଳ ନନ୍ଦନ, ସିଏ ତୁମର ସମସ୍ତଙ୍କର ଗୋପମାନଙ୍କର ସେ ଶ୍ରେୟ ପ୍ରଦାନ କରିବେ। ଏବଂ ଅନୈନ ସର୍ବ ଦୁର୍ଗାଣି, ତାଙ୍କର ଦ୍ୱାରା ସମସ୍ତ ବିପଦରୁ ଜୁୟମ ଅଞ୍ଜ ତରିଶ୍ୟତ, ତୁମେ ସବୁ ବହୁତ ସହଜରେ ପାର ହୋଇଯିବ, ସବୁ ସବୁ ଦୁଃଖ ପାର ହୋଇଯିବ, ସବୁ ବିପଦରୁ ମୁକ୍ତ ହୋଇଯିବ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସେ କଥା, ଅନ୍ତିମରେ ଅଷ୍ଟାଦଶ ଅଧ୍ୟାୟରେ ଯେଉଁ କହିଲେ ନା ଦୁର୍ଗାଣି ତରିଶ୍ୟତ ଯେଉଁଟା ରହିଛି କହିଲେନି, ଲାଷ୍ଟକୁ ଯେଉଁ କହିଲେ ମୟି ଯେଉଁ ଶ୍ଳୋକଟି ରହିଛନ୍ତି ସର୍ବଦୁର୍ଗାଣି ତୁମେ ଅଥଚେତ୍ ତ୍ୱମ ଅହଂକାର ନ ଶୋଷସି ବିନକ୍ଷସି, ଏ ଯେଉଁ ରହିଛି ଅଥଚେତ୍ ତ୍ୱମ ଅହଂକାର ନ ଶୋଷସି ବିନକ୍ଷସି, ସେ ଯେଉଁ ଶ୍ଳୋକଟି ତିନୋଟି ଶ୍ଳୋକ ରହିଛି ସେଥିରେ, ମତ୍ପ୍ରସାଦ ତରିଶସି ଯେଉଁ ହଁ ମଚିତ ସର୍ବଦୁର୍ଗାଣି ମତ୍ପ୍ରସାଦ ତରି ସବୁ ତ ଦୁଃଖ ଜଣେ ପାର ହେଇଯିବ। ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟ ଭଗବାନ କହିଲେ କଥା ଅର୍ଜୁନଙ୍କୁ, ଆମେ ଯଦି ଆମର ମନକୁ ଭଗବାନ ପାଦପଦ୍ମରେ ଲଗେଇଦେବା ମତ୍ଚିତ ହେଇଯିବା, ଭଗବାନଙ୍କର ମନରେ ଆମର ହୃଦୟରେ ଭଗବାନ ଚିନ୍ତା କରିବା ମତ୍ଚିତ ସର୍ବଦୁର୍ଗାଣି, ଆମେ ସମସ୍ତ ବିପଦରୁ ମୁକ୍ତ ହେଇଯିବା। ମତ୍ ପ୍ରସାଦ ତରିଶେଷି, ଭଗବାନଙ୍କ ଉପରୁ ଆମେ ସବୁ ପାର ହେଇଯିବା। ତେଣୁ ଅଥଚେତ୍ ତ୍ୱମ ଅହଂକାର ନ ଶୋଷସି ବିନକ୍ଷସି, କିନ୍ତୁ ଅହଂକାର ବଶତଃ ଯଦି ଆମେ ଶୁଣିବା ନାହିଁ, ଭଗବତ ଗୀତାର ଜ୍ଞାନ ଶୁଣିବା ନାହିଁ, ଶାସ୍ତ୍ରର ଜ୍ଞାନ ଶୁଣିବା ନାହିଁ, ତାହେଲେ ଆମର ବିନାଶ ହେଇଯିବ। ମତ୍ ପ୍ରସାଦ ବିନକ୍ଷସି, ତେଣୁ ସେ କଥା କହୁ ଅନେନ ସର୍ବଦୁର୍ଗାଣି ଏଇ ତୁମକୁ ସମସ୍ତ ବିପଦରୁ ମୁକ୍ତ କରିବେ ଜୁୟମ୍ ଅଞ୍ଜତରି ସେ ବହୁତ ସହଜରେ ତୁମେ ପାର ହୋଇଯିବ ଏ କଥା ସେମାନେ ବର୍ତ୍ତମାନ ରିଏଲାଇଜ୍ କରୁଛନ୍ତି ପ୍ରକୃତରେ କେତେ ବିପଦର ସମ୍ମୁଖୀନ ହୋଇଛନ୍ତି ବ୍ରଜବାସୀମାନେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି ସେ କୃଷ୍ଣ ରକ୍ଷା କରିଛନ୍ତି ତେଣୁ ସେ ବୁଝିଗଲେ ତେଣୁ ବର୍ତ୍ତମାନ କହୁଛନ୍ତି ଯେ ପୁରାଣେନ ବ୍ରଜପତେ ସାଧବ ଦସ୍ୟୁ ପୀଡ଼ିତା ଅରାଜକେ ରକ୍ଷ୍ୟମାଣ ଜିଗୁ ଦସ୍ୟୁନ୍ ସମେଧିତା ପୁରାଣେନ ପୁରା ଅନେନ ଅତୀତରେ ଆଙ୍କର ଦ୍ୱାରା ବ୍ରଜପତେ ହେ ବ୍ରଜପତି ସାଧବ ଦସ୍ୟୁ ପୀଡ଼ିତା ସାଧୁମାନେ ସବୁବେଳେ ଦସ୍ୟୁମାନଙ୍କ ଦ୍ୱାରା ପୀଡ଼ିତ ହୁଅନ୍ତି ଏଭଳି ଭାବରେ ଏ ଭୌତିକ ଜଗତ ରହିଛି ସବୁବେଳେ ଅଭକ୍ତମାନେ ଭକ୍ତଙ୍କ ବିରୁଦ୍ଧରେ ସବୁବେଳେ କାର୍ଯ୍ୟ କରିବେ କିଛି ଦିନ ତଳେ ଆମର ଇସ୍କନ ବିରୁଦ୍ଧରେ ବହୁତ ସ୍ୱର ଉତ୍ତୀର୍ଣ୍ଣ ହେଉଥିଲା ପ୍ରଭୁପାଦଙ୍କୁ ସବୁ ନିନ୍ଦା କରୁଥିଲେ ବହୁତ କଥା କହୁଥିଲେ ଏ ଯୁଗ ଯୁଗ ହେଇ ଚାଲିଛି ଏ ଖାଲି ବର୍ତ୍ତମାନ ନୂଆ କଥା ନୁହଁ ସବୁବେଳେ ପାଇଁ ରହିଛି ପ୍ରଭୁପାଦ ମହାରାଜ କହିଛନ୍ତି ଆମର ଇସ୍କନ ସଂସ୍ଥା ଏଭଳି ଯିଏ ଆମ ବିରୁଦ୍ଧରେ କହିବ ତା'ର ମଧ୍ୟ କଲ୍ୟାଣ ହେବ ଭାଗବତଙ୍କ ଗୋଟେ ଶ୍ଳୋକ ଅଛନ୍ତି ଶ୍ଳୋକଟି ସେ କହୁଛନ୍ତି ଯିଏ ଭାଗବତ ପଞ୍ଚମ ସ୍କନ୍ଧରେ ଗୋଟେ ଶ୍ଳୋକ ଯୋ ଦୁସ୍ତଜାନ ଦାର ସୁତାନ ସୁହୃଦ ରାଜ୍ୟ ହୃଦି ସ୍ପୃଶ ଜହୌ ଯୁବେବ ମଳବତ୍ ଉତ୍ତମ ଶ୍ଳୋକ ଲାଳସା ଏ ଭରତ ମହାରାଜଙ୍କ ପ୍ରସଙ୍ଗରେ ଏ ଶ୍ଳୋକଟି ଅଛନ୍ତି ଯିଏକି ବହୁତ ଯୁବକ ଅବସ୍ଥାରେ କହିଲେ ତାଙ୍କୁ ବୟସ ହେଇଥିଲା ମାତ୍ର 1,00,000,000 ହେଇଥିଲା ବେଶୀ ବର୍ଷ ହେଇନଥିଲା 1,00,000,000 ବର୍ଷ ହେଇଥିଲା ତାଙ୍କୁ ମାତ୍ର ସେଇ ଯୁବକ ଅବସ୍ଥାରେ ସେ ସମଗ୍ର ପୃଥିବୀର ସେ ସମ୍ରାଟ ଥିଲେ ସବୁ ତ୍ୟାଗ କରିଦେଇଥିଲେ କିଭଳି ତ୍ୟାଗ କରିଥିଲେ ନା ମଳବତ୍ ଯେମିତି ମଳତ୍ୟାଗ କଲେ ଜଣେ ମଳ ପ୍ରତି କୌଣସି ଆସକ୍ତି ନଥାଏ ବରଂ ଆନନ୍ଦ ହୁଅନ୍ତି ସେଇଭଳି ଭାବରେ ଭରତ ମହାରାଜ ତ୍ୟାଗ କରିଦେଇଥିଲେ ଯହୌ ଯୁବେବ ମଳବତ୍ ଉତ୍ତମ ଶ୍ଳୋକ ଲାଳସା ଭଗବାନଙ୍କର ପ୍ରତି ଏତେ ତାଙ୍କର ଆକର୍ଷଣ ଆସିଗଲା ସବୁ ତ୍ୟାଗ କରିଦେଲେ ତାଙ୍କର ସ୍ତ୍ରୀକୁ ତ୍ୟାଗ କରିଦେଲେ ପୁତ୍ରମାନଙ୍କୁ ତ୍ୟାଗ କରିଦେଲେ ବନ୍ଧୁମାନଙ୍କୁ ତ୍ୟାଗ କରିଦେଲେ ସମଗ୍ର ବିଶ୍ୱର ସମ୍ରାଟ ଥିଲେ ତ୍ୟାଗ କରିଦେଲେ ଏଇଭଳି ଭାବରେ ସେ ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ମହାରାଜ କହିଛନ୍ତି ଫୁଲିସ୍ ପିପୁଲ୍ ଡୁ ନଟ୍ ରିଅଲାଇଜ୍ ଦ ଟ୍ରୁ ଭାଲ୍ୟୁ ଅଫ୍ ଦିସ୍ ମୋମେଣ୍ଟ ବଟ୍ ଦ ମିୟର୍ ଫ୍ୟାକ୍ଟ ଦ୍ୟାଟ୍ ଦେ ୱାଣ୍ଟ ଟୁ କ୍ରିଟିସାଇଜ୍ ଇଟ୍ ଗିଭ୍ସ ଦେମ୍ ଏ ଚାନ୍ସ ଟୁ ଚାଣ୍ଟ ହରେ କୃଷ୍ଣ ଆଣ୍ଡ ଦିସ୍ ଇଜ୍ ଇଟ୍ ସକ୍ସେସ୍ ଆମର ଇସ୍କନ ଯେଉଁ ରହିଛି ସଂସ୍ଥା ରହିଛି ଏ ସଂସ୍ଥାନର ମହାନତା ହେଉଛି ଏଭଳି ଭାବରେ ଯେଉଁମାନେ ମୂର୍ଖ ବ୍ୟକ୍ତିମାନେ ସେମାନେ ବୁଝିପାରନ୍ତି ନାହିଁ ଯେ ଏଇ ଯେଉଁ ଆନ୍ଦୋଳନ କୃଷ୍ଣ ଆନ୍ଦୋଳନ ବା ଏଇ କୃଷ୍ଣ ଯେଉଁ ସଂସ୍ଥାର କିଭଳି ଭାବରେ ମହାତ୍ମା ରହିଛି ବୁଝିପାରନ୍ତି ନାହିଁ ସେମାନେ କିନ୍ତୁ ସେମାନେ ଯେତେବେଳେ ଆମକୁ କ୍ରିଟିସାଇଜ୍ କରୁଛନ୍ତି ବା ଆମକୁ ନିନ୍ଦା କରୁଛନ୍ତି କିନ୍ତୁ ତା ଦ୍ୱାରା ମଧ୍ୟ ସେମାନେ ଉପକୃତ ହେଉଛନ୍ତି କିଭଳି ଭାବରେ ନା ଏହାଦ୍ୱାରା ସେମାନେ ଗୋଟେ ଚାନ୍ସ ପାଆନ୍ତି ଯେ ସେମାନେ ହରେକୃଷ୍ଣ କହିବେ ହରେକୃଷ୍ଣ ବାଲା ଏଇଭଳି କଲେ ହରେକୃଷ୍ଣ ବାଲା ସେଭଳି କଲେ ଏଇଭଳି ଭାବରେ ହରେକୃଷ୍ଣ ନାମଟା ନେବେ ଏଇଭଳି ଭଗବାନଙ୍କ ନାମ ସେ ନେଲେ ଏହାଦ୍ୱାରା ସେମାନେ ଉପକୃତ ହେବେ ଆଣ୍ଡ ଦିସ୍ ଇଜ୍ ଇଟ୍ ସକ୍ସେସ୍ ଆମର ଆନ୍ଦୋଳନର ଇଏ ହେଉଛି ସଫଳତା ଏଇଭଳି ଭାବରେ ରହିଛି ଯାହା ବି ହଉ ସେମାନେ ବୁଝିପାରିବେ ନାହିଁ ତେଣୁ ଦସ୍ୟୁ ପୀଡ଼ିତା ସବୁବେଳେ ଭକ୍ତମାନଙ୍କ ବିରୁଦ୍ଧରେ ଅଭକ୍ତମାନେ ଲାଗିକି ରହିଛନ୍ତି ସବୁବେଳେ ଯଥାଯଥା ଇନ୍ଦ୍ରାଳି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟ 28 ଶ୍ଳୋକରେ ଏଇଟା କୁହାଯାଇଛି ଅନେକ ଅବତାର ବିଷୟରେ ଯେତେବେଳେ ସୁଧ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ସେତେବେଳେ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାର ବିଷୟରେ କହିଲେ 20ତମ ଅବତାର କହିଲେ ତେଣୁ ସାଧାରଣ ବ୍ୟକ୍ତିମାନେ ଭାବିବେ ବା ସେଠି 88,000 ଋଷିମାନେ ରହିଛନ୍ତି ଜଣେ ନୁହଁ ଦୁଇଜଣ ବା ହଜାର ନୁହଁ 2,000 ନୁହଁ 88,000 ଋଷି ତେଣୁ ସେଠି ସେ କ୍ଲାରିଫିକେସନ୍ ଜଷ୍ଟିଫି ମାନେ ସେଇଟା ସ୍ପଷ୍ଟୀକରଣ ଦେଲେ ଏତେ ଚାନ୍ସ କଳାପୁଂସ ମୁଁ ଯେଉଁ ସବୁ ମାନଙ୍କୁ କହିଲି 22ଟି ଅବତାର ବିଷୟରେ କହିଛନ୍ତି ସେ ଇଏ ହେଉଛନ୍ତି କିଏ କୃଷ୍ଣଙ୍କର ଅଂଶ ବା କଳା ଅଂଶର ଅଂଶ ବା କଳା କିନ୍ତୁ କୃଷ୍ଣ ଅସ୍ତୁ ସେଥିପାଇଁ ଆମର ସଂଘର ନାମ ହେଲା କୃଷ୍ଣ ଭାବନା ସଂଘ ଯେତେବେଳେ 1966 ମସିହାରେ ଆମର ଏଇ ନାମ ସଂସ୍ଥାର ନାମକରଣ କରାଯାଉଥିଲା ତାପରେ ରେଜିଷ୍ଟ୍ରେସନ୍ ହେବ ନାମକରଣ ବୋଲି ଆଲୋଚନା ଚାଲିଥିଲା ପ୍ରଭୁପାଦ କହିଲେ ଏଇଟା ଆମେ ନାଁ ରଖିବା ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କ୍ରିଷ୍ଣ କନସିୟସନେସ୍ ଇସ୍କନ୍ କିନ୍ତୁ ତାଙ୍କର ଯେଉଁ ଶିଷ୍ୟମାନେ ଥିଲେ ସେ କହିଲେ ପ୍ରଭୁପାଦ ଏଇଟା କ୍ରିଷ୍ଣ କନସିୟସ୍ ରଖିଲେ ଲୋକମାନେ ଭାବିବେ ଇଏ ହେଉଛି ହିନ୍ଦୁ ଦେବତା ଆଉ ଆମେ ଗଡ଼୍ କନସିୟସନେସ୍ କରିବା ତେଣୁ ପ୍ରଭୁପାଦ କହିଲେ ଗଡ଼୍ କହିଲେ ଲୋକମାନେ ବୁଝିପାରିବେ ନାହିଁ ଗଡ଼୍ କିଏ ଜାଣନ୍ତି ନାହିଁ କିଏ ଭଗବାନ କିଏ ଜାଣନ୍ତି ନାହିଁ। ତେଣୁ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ ପ୍ରଭୁପାଦ ମହାରାଜ ଏ କଥା ଶ୍ଳୋକଟି କହିଥିଲେ। କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ତେଣୁ ଆମର ସଂସ୍ଥାନ ନାମ ହେଉଛି କୃଷ୍ଣ ଚେତନା ସଂଘ, ଯୁବରାଜ ଶ୍ରୀକୃଷ୍ଣ ଚେତନା ସଂଘ। ତେଣୁ ସବୁବେଳେ ପାଇଁ ସେଟା ଇନ୍ଦ୍ରାହାରି ବ୍ୟାକୁଳମ ଲୋକମ୍, ଇନ୍ଦ୍ର ଯେ ସ୍ୱର୍ଗର ଦେବତା ହେବେ ତା ବିରୁଦ୍ଧରେ ଅସୁରମାନେ ସବୁ ଲାଗିବେ। ଇନ୍ଦ୍ରାହାରି ବ୍ୟାକୁଳମ ଲୋକମ୍, ମୃଢ଼ ଭଗବାନ ଆସି ପ୍ରତି ଯୁଗରେ ସେମାନଙ୍କୁ ଇନ୍ଦ୍ରଙ୍କୁ ବା ଭକ୍ତମାନଙ୍କୁ ରକ୍ଷା କରନ୍ତି, ଅସୁରମାନଙ୍କୁ ବିନାଶ କରନ୍ତି ଭଗବାନ। ତେଣୁ ସେ କଥା କହୁଛନ୍ତି ଗର୍ଗାଚାର୍ଯ୍ୟ କହୁଛନ୍ତି ନନ୍ଦ ମହାରାଜକୁ, ଯେ ନନ୍ଦ ମହାରାଜ କହୁଛନ୍ତି ବ୍ରଜବାସୀମାନଙ୍କୁ, ଏବଂ ସେ ଯାହା କହୁଛନ୍ତି ସୁଖଦେବ ଗୋସ୍ୱାମୀ ସେଇଟା କହୁଛନ୍ତି ପରୀକ୍ଷିତ ମହାରାଜକୁ, ଏବଂ ସେ କଥା ସୁତ ଗୋସ୍ୱାମୀ କହୁଛନ୍ତି ସୌନଗାଦି ଋଷିମାନଙ୍କୁ, ଏବଂ ସେ କଥା ଆମେ କହୁଛୁ ଆପଣମାନଙ୍କୁ। ତେଣୁ ପୁରାଣ ବ୍ରଜପଦେ ସାଧବ ଦଶ ପୀଡ଼ିତା, ସାଧୁମାନେ ଯେଭଳି ଭାବରେ ଅସାଧୁମାନଙ୍କ ଦ୍ୱାରା ପୀଡ଼ିତ ହେଲେ ଭଗବାନ ତାକୁ ରକ୍ଷା କରନ୍ତି। ଏ ଭଗବାନ ବ୍ୟବସ୍ଥା ଏଇଭଳି ଭାବରେ କରିଛନ୍ତି ଭଗବାନ ବ୍ୟବସ୍ଥା, ଭଗବାନ କରିଛନ୍ତି। ଯଦି ସାଧୁମାନେ ଅସାଧୁମାନଙ୍କ ଦ୍ୱାରା ପୀଡ଼ିତ ହେଇନଥାନ୍ତେ ତାହେଲେ ସେମାନେ ଭଗବାନଙ୍କୁ ଚିନ୍ତା କରିନଥାନ୍ତେ ବା ଭୁଲି ଯାଇଥାନ୍ତେ, ସ୍କୋପ୍ ରହିଛି। ତେଣୁ ଭଗବାନ ସବୁ ସମୟରେ ଏହିସବୁ ବିପଦ ଦିଅନ୍ତି, ଯାହାଫଳରେ କି ଭକ୍ତମାନେ ଭଗବାନଙ୍କୁ ସ୍ମରଣ କରିବେ। କ'ଣ ସ୍ମରଣ କରିବେ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ। ତେଣୁକରି ଏ ବ୍ୟବସ୍ଥା ହେଇଛି, ଭଗବାନ ବ୍ୟବସ୍ଥା କରିଛନ୍ତି। ଦୁଃଭୂତ ଶୋକ ଲୋକେଶ୍ମିନ୍ ଦୈବ ଅସୁର ଏବଚ, ଏଇଭଳି ଭାବେ ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି। ଗୋଟେ ହେଉଛନ୍ତି ଦେବତା, ଯିଏକି ଭଗବାନର ଭକ୍ତ, ବିଷ୍ଣୁ ଭକ୍ତ ଭବେ ଦୈବ, ଯେଉଁମାନେ ଭଗବାନର ଭକ୍ତ ସେମାନଙ୍କୁ ଦେବତା କୁହାଯିବ। ଏବଂ ଅସୁର ତତ୍ ବିପର୍ଯ୍ୟୟ, ଅସୁରମାନେ ସେ ଭଗବାନ ବିଷ୍ଣୁଙ୍କର ଭକ୍ତ ନୁହନ୍ତି, ସେ ବିଭିନ୍ନ ଦେବାଦେବୀମାନଙ୍କର ଭକ୍ତ ହେବେ, ସବୁ ହେବେ, କିନ୍ତୁ ବିଷ୍ଣୁଙ୍କର ଭକ୍ତ ହେବେ ନାହିଁ। ତେଣୁ ସେମାନେ ସବୁବେଳେ ଭକ୍ତମାନଙ୍କ ବିରୁଦ୍ଧରେ ଆକ୍ରମଣ କରୁଥିବେ। ତେଣୁ ଅରାଜକେ ରକ୍ଷମାଣା, ଗୋଟେ ସମୟରେ ଅରାଜକ ଛାଇ ଯାଇଥିଲା, ଅରାଜକ ହେଇଯାଇଥିଲା, ସେତେବେଳେ ସେ ଜିଜ୍ଞୁ ଦସ୍ୱନ୍ ସମେଦିତା, ଦସ୍ୟୁମାନଙ୍କ ଦ୍ୱାରା ଏଇଭଳି ଭାବରେ ଲୋକମାନେ ପୀଡ଼ିତ ହେଇଥିଲା ବେଳେ ସେ ତାଙ୍କୁ ରକ୍ଷା କରିଥିଲେ, ଇଏ ଏଇ ପିଲା ବାଳକ ରକ୍ଷା କରିଥିଲେ। ଆର ଅର୍ଥ କ'ଣ ବୁଝିଲେ କି ନାହିଁ ନନ୍ଦ ମହାରାଜ, କିନ୍ତୁ ଆର ଅର୍ଥ ହେଉଛି ଏଇଭଳି ଭାବରେ ଯେତେବେଳେ ବେଣ ମହାରାଜ ଥିଲେ, ବେଣ ମହାରାଜ ସେ ଭଗବାନଙ୍କୁ ଗ୍ରହଣ କରୁନଥିଲେ, ଭଗବାନ ନାହାନ୍ତି ବୋଲି କହୁଥିଲେ ସିଏ। ତେଣୁ ସେ ଯେତେବେଳେ ଚାଲିଗଲେ ଅସୁରମାନେ କିଏ ବ୍ରାହ୍ମଣମାନେ ତାଙ୍କୁ ଅଭିଶାପ ଦେଇ ତାଙ୍କୁ ବିନାଶ ବା ତାଙ୍କୁ ହତ୍ୟା କରିଦେଲେ। ତେଣୁ ରାଜ୍ୟରେ ଅରାଜକତା ଅରାଜକତା ଆସିଗଲା, ଦସ୍ୟୁମାନେ ଆସିଗଲେ, ଲୋକମାନଙ୍କୁ ଲୁଟପାଟ କଲେ, ଆରମ୍ଭ କଲେ। ତେଣୁ ସେ ବ୍ରାହ୍ମଣମାନେ ପୁଣି ସେଇ ବେଣ ମହାରାଜଙ୍କ ଶରୀରକୁ ମନ୍ଥନ କରି ତାଙ୍କ ଶରୀରରୁ ମନ୍ଥନରୁ ଯାହା ହେଲେ ପୃଥୁ ମହାରାଜ, ଯିଏକି ଜଣେ ଭଗବାନଙ୍କର ଅବତାର, ତେଣୁ ସେ କଥା ଏଠି କୁହାଯାଏ। ପୃଥୁ ମହାରାଜ ଆସି ପୁଣି ଦସ୍ୟୁମାନଙ୍କ କବଳରୁ ରକ୍ଷା କଲେ ପୃଥିବୀକୁ, ପୃଥିବୀକୁ ସମତଳ କଲେ। ପୃଥିବୀ ଖାଇବାକୁ ଦେଉନଥିଲେ ପୃଥିବୀ ଦେବୀ, କାରଣ ବେଣ ମହାରାଜଙ୍କ ସମୟରେ ଲୋକମାନେ ଖାଲି ଇନ୍ଦ୍ର ତୃପ୍ତିରେ ଲାଗିଲେ। ଆମେ ଗତକାଲି କହୁଥିଲେ ଇନ୍ଦ୍ର ତୃପ୍ତି ଭର୍ସସ୍ ଆତ୍ମ ଅନୁଭୂତି, ସେନ୍ସ ଗ୍ରାଟିଫିକେସନ୍ ଭର୍ସସ୍ ସେଲ୍ଫ ରିଏଲାଇଜେସନ୍, ସମସ୍ତେ ଇନ୍ଦ୍ର ତୃପ୍ତିରେ ଲାଗିକି ରହିଛନ୍ତି। ତେଣୁ ପୃଥିବୀ ଦେବୀ ଭାବେ ଖାଦ୍ୟ ବନ୍ଦ କରିଦେଲେ, ଦେଲେ ନାହିଁ। ଯେଉଁ ଖାଦ୍ୟ ଯେଉଁ ମିଳୁଛି ଆମକୁ, ଏଇଟା ଭଗବାନଙ୍କର ଭଗବାନ ପାଇଁ ଉଦ୍ଦିଷ୍ଟ, ଏଇଟା ଯଜ୍ଞ ଶିଷ୍ଟାସନ ସନ୍ତୋ ମୁଚ୍ୟନ୍ତେ ସର୍ବକ୍ରୀ ବିଷୟ ଭୋଜନତେତୁ ଅଗମ ପାବା ଯେ ପଚନ୍ତି ଆତ୍ମକାରଣାତ୍। ଆମେ ସମସ୍ତେ ଖାଦ୍ୟ ଖାଉଛେ, ଭକ୍ତମାନେ ମଧ୍ୟ ଖାଦ୍ୟ ଖାଉଛନ୍ତି, କିନ୍ତୁ ଭକ୍ତମାନେ ଯେଉଁ ଖାଦ୍ୟ ଖାଉଛନ୍ତି ସେଇଟା ଭଗବାନଙ୍କୁ ଅର୍ପଣ କରି ଖାଉଛନ୍ତି, ତେଣୁ ସେ ଖାଦ୍ୟଟା ପାପରୁ ମୁକ୍ତ ହୋଇଯାଉଛି। କିନ୍ତୁ ଲୋକମାନେ ସେଇଟା କରୁନାହାନ୍ତି, ସେମାନେ ପାପ ହିଁ ଭକ୍ତଣ କରୁଛନ୍ତି, ସେନ୍ସ ଗ୍ରାଟିଫିକେସନ୍ କରୁଛନ୍ତି ସେମାନେ। ତେଣୁ ଏ ପୃଥିବୀ ଦେବୀ ସେଥିପାଇଁ ବନ୍ଦ କରିଦେଇଥିଲେ, ଖାଦ୍ୟ ଦେବା ବନ୍ଦ କରିଦେଇଥିଲେ। ଫ୍ୟାକ୍ଟ୍ରିରେ ଖାଦ୍ୟ ତିଆରି ହେବ ନାହିଁ, ବୈଜ୍ଞାନିକମାନେ ଯେତେ ଡେଭଲପ୍ କରନ୍ତୁ, ଯେତେ ନୋବେଲ୍ ପ୍ରାଇଜ୍ ପାଆନ୍ତୁ, କିନ୍ତୁ ଫ୍ୟାକ୍ଟ୍ରିରେ ଅନ୍ନ ତିଆରି କରିପାରିବେ ନାହିଁ। ଅନ୍ନା ଭବତି ଭୂତାନି ପର୍ଜନ ଅନ୍ନ, ପର୍ଜନ ବୃଷ୍ଟିର ମାଧ୍ୟମରେ ହିଁ ଅନ୍ନ ହେବ, ଫ୍ୟାକ୍ଟ୍ରିରେ ହୋଇପାରିବ ନାହିଁ ଅନ୍ନ, 100 କୋଟି ବର୍ଷ ପରେ ମଧ୍ୟ ହୋଇପାରିବ ନାହିଁ ଅନ୍ନ। ଭଗବାନ ବ୍ୟବସ୍ଥା, ଅନ୍ନ କେମିତି ହେବ, ବୃଷ୍ଟି ବୃଷ୍ଟି କେମିତି ହେବ, ଯଜ୍ଞ ଯଜ୍ଞ କେମିତି ହେବ, ନା ବେଦରେ ବର୍ଣ୍ଣନା କରାଯାଇଛି କର୍ମ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଯଜ୍ଞାନାମ ଜପଯଜ୍ଞ, ଯେତେ ଯଜ୍ଞ ଅଛି ସବୁଠୁ ଶ୍ରେଷ୍ଠ ଯଜ୍ଞ ହେଉଛି ଜପଯଜ୍ଞ। ଥରେ ଆମର ସେ ଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସ୍ପେନ୍କୁ ଯାଇଥିଲେ ମାଦ୍ରିଦ, ସ୍ପେନ୍ ରାଜଧାନୀ ମାଦ୍ରିଦ। ସେଠି ବହୁତ ବର୍ଷ କାଳ ବର୍ଷା ହେଉନଥିଲା, ତେଣୁ ମନ୍ଦିର ଯାଇଥିଲେ, ମନ୍ଦିର ଦେଖିଲେ କୌଣସି ମାଇକ୍ ଫାଇକ୍ ନାହିଁ, କିଛି ସାଉଣ୍ଡ ସିଷ୍ଟମ୍ ନାହିଁ, ଇଲେକ୍ଟ୍ରି ନାହିଁ, କିଛି ନାହିଁ। କ'ଣ ଘଟଣା ନା ଏମିତି ଜଳ ନାହିଁ ଆଉ କେଉଁଠି ଇଲେକ୍ଟ୍ରି ହେବ, ବର୍ଷା ହେଉନାହିଁ। ତେଣୁ ମହାରାଜ ସେଦିନ ଅଳ୍ପ ସମୟ କଥା କହିଲେ, ଭାଗବତ କଥା କହିଲେ, ଉପରବେଳା ଆମେ ଯଜ୍ଞ କରିବା, ଯଜ୍ଞ ଭବତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ଯଜ୍ଞ ହେଉଥିବାରୁ ବୃଷ୍ଟି ହେଉଛି, ତେଣୁ ଯଜ୍ଞ କଲେ, ଏଇ ସଂକୀର୍ତ୍ତନ ଯଜ୍ଞ କଲେ, ହରେ କୃଷ୍ଣ କୀର୍ତ୍ତନ ଆରମ୍ଭ କଲେ, ଜୋରେ କୀର୍ତ୍ତନ ହେଲା, ଭକ୍ତମାନେ ସବୁ ଆନନ୍ଦରେ କୀର୍ତ୍ତନ କଲେ। କୀର୍ତ୍ତନ କଲା ପରେ ବାଦଲ ଆସିଗଲା, କଳା ବାଦଲ ଆସିଗଲା, ଯେତେବେଳେ ଆସିଗଲା ସବୁ ଭକ୍ତମାନେ ସବୁ ଆନନ୍ଦିତ ହେଲେ। ତେଣୁ ଆଉ କେତେ ଜଣ କହୁଛି ନା ଏଇଭଳି ଭାବରେ ଆଗରୁ ହୁଏ, କଳା ବାଦଲ ଆସିଯାଏ କିନ୍ତୁ ବର୍ଷା ଟପେ ହେବ ନାହିଁ। ତାପରେ ବର୍ଷା ଆରମ୍ଭ ହୋଇଗଲା, ଭୀଷଣ ବର୍ଷା, ସେ ବର୍ଷା ଏଇଭଳି ହୋଇଗଲା। ତା ପରଦିନ ସକାଳେ ନ୍ୟୁଜ୍ ପେପର ସବୁ ବାହାରି ପଡ଼ିଲା, ଯେମିତି ଜଣେ ଭାରତବର୍ଷରୁ ଓଡ଼ିଶାରୁ ଜଣେ ସାଧୁ ଆସିଥିଲେ, ସେ ଯଜ୍ଞ କରିଥିଲେ, ଯାହାଫଳରେ କି ଏତେ ଭୀଷଣ ବୃଷ୍ଟି ହେଉଛି। ସ୍ପେନ୍ ବହୁତ ବର୍ଷ ଧରି ବର୍ଷା ହୋଇନଥିଲା। ଯେଉଁମାନେ ପ୍ରକୃତ ବୈଷ୍ଣବ ସେମାନେ ଏଇ ଯେଉଁ ଆମ ଭଳି ବୈଷ୍ଣବ ହୋଇଥିଲେ, ଆମେ ଏସବୁ ଆସିଥିଲୁ, ହଁ ଆମକୁ ସବୁ ଆସି ଇଏ କର, ସମ୍ମାନ କର, ସବୁ ବସିଥାନ୍ତୁ। କିନ୍ତୁ ମହାରାଜ କ'ଣ କଲେ, ତାଙ୍କର ଥିଲା ପ୍ରୋଗ୍ରାମ ଥିଲା ସ୍ପେନ୍ରେ, ବହୁତ ଦିନ ଥିଲା ପ୍ରୋଗ୍ରାମ, ସବୁ ପ୍ରୋଗ୍ରାମ ଫିକ୍ସ ହୋଇଯାଇଥିଲା, କିନ୍ତୁ ମହାରାଜ ସେଇଟା ବନ୍ଦ କରିଦେଲେ। ଆମର ଜଣେ ଯାଇଛି ସଚ୍ଚିନନ୍ଦନ ପ୍ରଭୁ, ଆପଣଙ୍କର ସେ କହୁଥିଲେ ଏଇଟା, ଦଣ୍ଡଭଙ୍ଗା ଲୀଳାର ସେ ରହିଛନ୍ତି, ସେ କହୁଥିଲେ ଏଇଟା। ସେ କ'ଣ କଲେ, ତାଙ୍କର ସବୁ ପ୍ରୋଗ୍ରାମ କ୍ୟାନସଲ୍ କରିଦେଲେ, କାହିଁକି ନା ତାଙ୍କର ସବୁ ପ୍ରଶଂସା ହେବ ସେ ଶୁଣିବେ ନାହିଁ, ଯେଉଁମାନେ ଶୁଦ୍ଧ ବୈଷ୍ଣବ ସେମାନେ ନିଜର ପ୍ରଶଂସା ଶୁଣିବେ ନାହିଁ। କୁହାଯାଏ କ'ଣ, ସେଇଟା ଶୁକ୍ରର ବିଷ୍ଠା, ଏ ଯେଉଁ ପ୍ରଶଂସାଟା ହେଉଛି ଶୁକ୍ରର ବିଷ୍ଠା ସହିତ ତୁଳନା କରାଯାଇଛି, ତେଣୁ ସବୁ କ୍ୟାନସଲ୍ କରି ନେକ୍ସଟ ଯେଉଁ ଯିବା କଥା ତାଙ୍କ ସେ ଯେଉଁ ଷ୍ଟେସନକୁ, ସେ ସେଠିକି ଗଲେ, ସ୍ପେନ୍ ଛାଡ଼ିଦେଲେ। ଏଇଭଳି ଭାବରେ ଯାହା ବି ହଉ, ଏଇଭଳି ଭାବରେ ପୃଥ୍ୱୀ ମହାରାଜ ଗୋଦୋହନ କଲେ, କ'ଣ ପୃଥିବୀକୁ ଦୋହନ କଲେ, ପୃଥିବୀକୁ ଦୋହନ କଲେ। ତାପରେ ପୁଣି ଯେଉଁ ଶସ୍ୟ ସବୁ ଆସିଲା, ନହେଲେ ଶସ୍ୟ ବନ୍ଦ ହୋଇଯାଇଥିଲା, ଏଣୁ ବର୍ତ୍ତମାନ ମଧ୍ୟ ସମୟ ଆସିବ ଏଇଭଳି ଭାବରେ ଭବିଷ୍ୟତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଆଉ ଖାଇବାକୁ ମିଳିବ ନାହିଁ, ଦୁର୍ଭିକ୍ଷା କରପୀଡ଼ିତା ଯାଚନ୍ତି ଗିରି କାହାନନମ୍। ଦ୍ୱାଦଶ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା, ଭବିଷ୍ୟତ କାଳରେ କ'ଣ ହେବ କଳିଯୁଗରେ ଏସବୁ ବର୍ଣ୍ଣନା କରାଯାଇଛି। ଲୋକମାନେ ଦୁର୍ଭିକ୍ଷ କାହିଁକି କୁହାଯାଉଛି ନା, ଏଭଳି ଅବସ୍ଥା ଆସିବ ଭିକ୍ଷା କଲେ ମଧ୍ୟ ଖାଦ୍ୟ ମିଳିବ ନାହିଁ, ଦୁର୍ଭିକ୍ଷ ଭିକ୍ଷା, ଆମର ଯିଏ ନଙ୍କ ଦୁର୍ଭିକ୍ଷ ଥିଲା ବୋଲି କୁହାଯାଏ, ଓଡ଼ିଶାରେ ପଡ଼ିଥିଲା, ଖାଦ୍ୟ ମିଳିବ ନାହିଁ, ଏବଂ ଟ୍ୟାକ୍ସ ବଢ଼ିଛି ବଢ଼ିକା ଯିବ, GST ଇତ୍ୟାଦି କହିକି ହଜାର ପ୍ରକାର ଟ୍ୟାକ୍ସ ହେବ ବଢ଼ିବା, ଯେହେତୁ ଲୋକମାନେ ଘର ଛାଡ଼ିକି ପଳାଇଯିବେ, ଗିରିକାନନ ପଳାଇବେ, ସବୁ ଖାଇବାକୁ ମିଳିବ ନାହିଁ, ଏସବୁ ଅବସ୍ଥା ଆସିବ କଳିଯୁଗରେ, ଏସବୁ ଅବସ୍ଥା ଆସିବ। ତେଣୁ ପୃଥ୍ୱୀ ମହାରାଜ ଏଇଭଳି ଭାବରେ ପୃଥିବୀକୁ ଦୋହନ କରି ପୁଣି ପୃଥିବୀକୁ ଶସ୍ୟ ଶ୍ୟାମଳା କରାଇ ଦେଇଥିଲେ, ସେ କଥାଟି କୁହାଯାଉଛି। ଇଏ ଏଇ 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 ସେଇ ତୁମର ପୁତ୍ର, କିନ୍ତୁ ନନ୍ଦ ମହାରାଜ ଭାବୁଛନ୍ତି କେବେ ଏଇଟା ହେଇଥିଲା, ଏ ଭଗବାନ ବି ଜାଣୁନାହାନ୍ତି କେବେ ହେଲେ, ଏବଂ ବ୍ରଜବାସୀମାନେ ତ ସେଭଳି ଭାବରେ ଭାବିଲେ। ତେଣୁ ଯ ଏତସ୍ମିନ୍ ମହାଭାଗେ ପ୍ରୀତିଂ କରନ୍ତି ମହାନବା, ଯିଏ ଏହି ମହାଭାଗ୍ୟ ଆଙ୍କର ଯେଉଁମାନେ ମହାଭାଗ୍ୟ ଉଦୟ ହେଇଛି ସେମାନେ ଆଙ୍କୁ ପ୍ରୀତି କରିବେ, ଭଲ ପାଇବେ, କୃଷ୍ଣଙ୍କୁ ଭଲ ପାଇବେ। ପ୍ରୀତିଂ କରନ୍ତି ମହାନବା, ଯେଉଁମାନେ ମାନବ ମନୁଷ୍ୟମାନେ ଏହି ମହାଭାଗା ଏଇ କୃଷ୍ଣଙ୍କୁ, ଯେଉଁମାନେ ମହାଭାଗ୍ୟ ତାଙ୍କ ସେ ମହାଭାଗ୍ୟବାନ ଭଗବାନ, ସେ ତାଙ୍କର ମହାଭାଗ୍ୟ ରହିଛି, ତାଙ୍କର ତାଙ୍କର ଶରଣରେ ଯେଉଁମାନେ ଆସିବେ ସେମାନେ ମଧ୍ୟ ମହାଭାଗ୍ୟ ଉଦୟ ହେବ। ତେଣୁ ନାରୟ ଅଭିଭବନ୍ତି ଏତାନ୍, ତାଙ୍କୁ କୌଣସି ଶତ୍ରୁ ପ୍ରାଦୁର୍ଭାବ ହେବ ନାହିଁ ତାଙ୍କ ଉପରେ। ନାରୟ ଅଭିଭବନ୍ତି ଏତାନ୍ ବିଷ୍ଣୁ ପକ୍ଷା ନିବାସୁରାହା, ଯେଉଁଭଳି ଭାବରେ ବିଷ୍ଣୁ ପକ୍ଷରେ ଦେବତାମାନେ ଯେଉଁଭଳି ଭାବରେ ଅସୁରମାନଙ୍କ ଦ୍ୱାରା ପରାଜିତ ହୁଅନ୍ତି ନାହିଁ, ଭଗବାନ ତାଙ୍କୁ ରକ୍ଷା କରନ୍ତି, ସେଭଳି ଭାବରେ ଯିଏ ତୁମର ପୁତ୍ରକୁ ଭଲ ପାଇବ ସେ ମଧ୍ୟ ସମସ୍ତ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇବ, ସମସ୍ତ ଶତ୍ରୁମାନଙ୍କ କବଳରୁ ରକ୍ଷା ପାଇବ। ତେଣୁ ଏଠି ଗର୍ଗାଚାର୍ଯ୍ୟ ଗୋଟେ କଥା କହିଥିଲେ, ଟିକିଏ ବଦଳିକିରି କହୁଛନ୍ତି ନନ୍ଦ ମହାରାଜ, କହିଲେ ତସ୍ମାତ୍ ନନ୍ଦ କୁମାରୋୟମ୍ ନାରାୟଣ ସମଗୁଣେ ଶ୍ରିୟା କୀର୍ତ୍ତାନୁଭାବେନ ତତ୍ କର୍ମସୁ ନ ବିସ୍ମୟ। ଏସବୁ କହିସାରିଲା ପରେ କୃଷ୍ଣଙ୍କର ନାମକରଣ ବେଳେ ଏତେ ସବୁ କଥା କହିଲେ ଗର୍ଗାଚାର୍ଯ୍ୟ ଅନ୍ତିମରେ କଥାଟା କହିଲେ କହିଲେ ତସ୍ମାତ୍ ନନ୍ଦାତ୍ମଜ ଉୟଂ ସେ ତାଙ୍କୁ କହିଥିଲେ ନନ୍ଦାତ୍ମଜ ଏ ତୁମର ନନ୍ଦ ଇଏ ତୁମର ଆତ୍ମଜ ଇଏ ତୁମର ପୁତ୍ର କିନ୍ତୁ ଏଠି ନନ୍ଦ ମହାରାଜ ଟିକିଏ ବଦଳେଇଲେ ଏବଂ ପରମ୍ପରା ପ୍ରାପ୍ତ ଟିକିଏ ବଦଳେଇଲେ କାହିଁକିନା ବ୍ରଜବାସୀମାନଙ୍କ ପ୍ରତି କୃଷ୍ଣଙ୍କ ପ୍ରତି ତାଙ୍କର ମଧ୍ୟ ସ୍ନେହ ବଢ଼ିବ ସେଥିପାଇଁ କୁମାର ଏୟଂ ଶବ୍ଦ ବ୍ୟବହାର କଲେ ଏଇ କୁମାର କୁମାର ଏୟଂ ସେ କହିଥିଲେ ଆତ୍ମଜ ଏୟଂ ତୁମର ଆତ୍ମଜ ଏ କହିଲେ କୁମାର ଏୟଂ ତସ୍ମାନନ୍ଦ କୁମାର ଏୟଂ ନାରାୟଣ ସମ ଗୁଣେଇ ତାଙ୍କର ଯେଉଁ ଗୁଣ ରହିଛି ନାରାୟଣଙ୍କ ଭଳି ହେବ ନାରାୟଣଙ୍କ ସମ ସେ ବୁଝିଲେ ନନ୍ଦ ମହାରାଜ ଏଇଭଳି ଭାବେ ବୁଝିଲେ କିନ୍ତୁ ଗର୍ଗାଚାର୍ଯ୍ୟ ଜାଣୁଛି ନାରାୟଣ ମଧ୍ୟ ତାଙ୍କ ସହିତ ସମାନ ହୋଇପାରିବେ ନାହିଁ ବହୁତ କଷ୍ଟରେ କିଛି ପରିମାଣରେ ହୋଇପାରନ୍ତି 96% ହୋଇପାରନ୍ତି 4% ରହିଯିବ ବାକି ଚୈତନ୍ୟ ଚରିତ୍ର ମଧ୍ୟ ବର୍ଣ୍ଣନା କରାଯାଇଛି ଯେତେ ଗୁଣ ସବୁ ରହିଛି ଏଇ 64 ଗୁଣ ଧରାଯାଇଛି 64 କଳା ଭଗବାନଙ୍କର ରହିଛି ପୂର୍ଣ୍ଣ ସେ କଳା ସବୁ ସବୁ ରହିଛି ତାଙ୍କ ପାଖରେ ସବୁ ଜ୍ଞାନ ରହି ସବୁ ସବୁ ଶକ୍ତି ରହିଛି ତାଙ୍କ ପାଖରେ 64 କଳା କୁହାଯାଏ ବ୍ରହ୍ମା ପର୍ଯ୍ୟନ୍ତ 50 ଜ୍ଞାନ 50 ଗୁଣ ପ୍ରାପ୍ତ ହୋଇପାରିବେ ତାଠୁ ଅଧିକ ପ୍ରାପ୍ତ ହୋଇପାରିବେ ନାହିଁ ବ୍ରହ୍ମା ପର୍ଯ୍ୟନ୍ତ ବ୍ରହ୍ମାଙ୍କ ଉପରେ ଆସିଲେ ଶିବଜୀ ତାଙ୍କର 5 ଗୁଣ ଅଧିକା ରହିଛି ତା ଉପରେ ଆସିଲେ ବିଷ୍ଣୁ ତତ୍ତ୍ୱ ରାମ ନୃସିଂହ ବାମନ ଇତ୍ୟାଦି ଯେତେ ବିଷ୍ଣୁ ତତ୍ତ୍ୱ ରହିଛନ୍ତି ଏମାନେ ସମସ୍ତେ 60 ଗୁଣ ତାଙ୍କର ରହିଛି କିନୁ ଇଏ ଯେଉଁ ପିଲା ଆର 64 ଗୁଣ ସହିତ କେହି ସମାନ ହୋଇପାରିବେ ନାହିଁ ଏ 4 ଗୁଣ ଆର ସ୍ପେଶାଲ 4 ଗୁଣ କ'ଣ କ'ଣ ଲୀଳା ମାଧୁରୀ ରୂପ ମାଧୁରୀ ପ୍ରେମ ମାଧୁରୀ ବେଣୁ ମାଧୁରୀ ଭଗବାନଙ୍କ ବେଣୁ ମାଧୁରୀ 10:21 ଅଧ୍ୟାୟରେ ବେଣୁ ମାଧୁରୀ ବିଷୟରେ ଆମେ କଥା କହିଛେ ବେଣୁ ମାଧୁରୀ ଭଗବାନଙ୍କ ବେଣୁ ସହିତ କେହି ସମାନ ହୋଇପାରିବେ ନାହିଁ କୌଣସି ଭଗବାନଙ୍କର ବେଣୁ ନାହିଁ ମାନେ ପାଶ୍ଚାତ୍ୟ ଜଗତରୁ ଜଣେ ଆସିଥିଲେ ଭାରତବର୍ଷକୁ ଆସିଥିଲେ ସମସ୍ତେ ଯେଉଁମାନେ ଆତ୍ମତତ୍ଵ ଅନୁସରଣ କରନ୍ତି ସେମାନେ ଭାରତବର୍ଷକୁ ଆସନ୍ତି ପାଶ୍ଚାତ୍ୟ ଜଗତରୁ ଲୋକମାନେ ଆସନ୍ତି ତେଣୁ ଆମର ଏଠୁ ମଧ୍ୟ ଯେଉଁମାନେ ଯାଆନ୍ତି ଭାରତବର୍ଷରୁ ସେମାନଙ୍କୁ ମଧ୍ୟ ସେମାନେ ବହୁତ ସମ୍ମାନ ପ୍ରଦର୍ଶନ କରନ୍ତି ଆତ୍ମାନୁଭୂତି ଯେଉଁମାନେ ଯାଆନ୍ତି ତେଣୁ ସେ ଆସିଲେ ଜାଣିବା ପାଇଁ କିଏ ଭଗବାନ କାରଣ କୁହାଯାଏ ହିନ୍ଦୁଙ୍କର ବହୁତ ଭଗବାନ ଅଛନ୍ତି 33 ଭଗବାନ ଅଛନ୍ତି ତେଣୁ ସେ ଆସି ଦେଖିଲେ ଦେଖିଲେ ବହୁତ ଭଗବାନଙ୍କ ବହୁତ ରୂପ ରହିଛି ବହୁତ ପଟ ରହିଛି ବହୁତ ବିଗ୍ରହ ରହିଛି ସବୁ ରହିଛି ଆପଣ ହରିଦ୍ୱାର ଗଲେ ଦେଖିବେ ବିଭିନ୍ନ ମନ୍ଦିରମାନଙ୍କରେ ସବୁ ରହିଛି ସବୁ ଦେବତାମାନଙ୍କର ରହିଛି ତା ଦେହରେ କୃଷ୍ଣ ମଧ୍ୟ ରହିଛନ୍ତି କିଏ ଜାଣିପାରିଲେଣି କିଏ ଭଗବାନ କିଏ ଦେବତା ତେଣୁ ସିଏ ଯେତେବେଳେ ଆସି ଦେଖିଲେ ଶ୍ରେଷ୍ଠ 3 ସେ ଜାଣିଲେ ଏ 3 ହେଉଛନ୍ତି ଶ୍ରେଷ୍ଠ ଜଣେ ହେଉଛନ୍ତି ବ୍ରହ୍ମା ଜଣେ ହେଉଛନ୍ତି ବିଷ୍ଣୁ ଜଣେ ହେଉଛନ୍ତି ଶିବ ବ୍ରହ୍ମା ତାଙ୍କର ରହିଛି ବ୍ରହ୍ମାଙ୍କର ତ କୌଣସି ଅସ୍ତ୍ର ନାହିଁ ଯେ ବ୍ରହ୍ମାଙ୍କୁ ଧରାଯାଏନି ଭଗବାନ ବୋଲି ଆଉ ବିଷ୍ଣୁଙ୍କର କ'ଣ ରହିଛି ଶଙ୍ଖ ଚକ୍ର ଗଦା ଏସବୁ ଧାରଣ କରିଛନ୍ତି ଅସ୍ତ୍ରଶସ୍ତ୍ର ଧାରଣ କରିଛନ୍ତି ଶିବଜୀ ତ୍ରିଶୂଳ ଧାରଣ କରିଛନ୍ତି ଦୁର୍ଗା ଅଷ୍ଟପୂଜାରେ ବହୁତ ପ୍ରକାର ଅସ୍ତ୍ର ଧାରଣ କରିଛନ୍ତି ଏଇଭଳି ଭାବରେ ସମସ୍ତେ କିଛି ନା କିଛି ଅସ୍ତ୍ର ଧାରଣ କରିଛନ୍ତି କିନ୍ତୁ ଯେତେବେଳେ ଦେଖିଲେ କୃଷ୍ଣଙ୍କର ରୂପ ଦେଖିଲେ କୃଷ୍ଣଙ୍କର କିଛି ଅସ୍ତ୍ର ନାହିଁ ତାଙ୍କର ଏକମାତ୍ର ହେଉଛି ବେଣୁ ରହିଛି ବେଣୁ ବଜାଉଛନ୍ତି ବେଣୁ ବଜାଉଛନ୍ତି ତେଣୁ ସେ କହିଲେ ଇଏ ହେଉଛନ୍ତି ଭଗବାନ ଆଙ୍କର କୌଣସି ଭୟ ନାହିଁ କିଛି ଅସ୍ତ୍ରଶସ୍ତ୍ର ଧାରଣ କରିନାହାନ୍ତି କେବଳ ବେଣୁ ଧାରଣ କରିଛନ୍ତି ଏ ବେଣୁ ମହାଦେବୀ ଭଗବାନଙ୍କର ବେଣୁ ମହାଦେବୀ ସହିତ କେହି ସମାନ ହୋଇପାରିବେ ନାହିଁ ଭଗବାନ ଯେଉଁ ରୂପ ରହିଛି କିଭଳି ଭାବରେ ଶ୍ୟାମଂ ତ୍ରିଭଙ୍ଗଲଳିତ ନିୟତ ପ୍ରକାଶମ୍ 3 ସ୍ଥାନରେ ସେ ଭଙ୍ଗ ରହିଛନ୍ତି ତ୍ରିଭଙ୍ଗ ତ୍ରିବକ୍ର ସେ ଏ ସହିତ ଏ ରୂପ ସହିତ କେହି ସମାନ ହୋଇପାରିବେ ନାହିଁ ଭଗବାନ ରୂପ ମାଧୁରୀ ଏବଂ ଭଗବାନ ପ୍ରେମ ମାଧୁରୀ ଏବଂ ଭଗବାନଙ୍କ ଲୀଳା ମାଧୁରୀ ସେଥିପାଇଁ ଭଗବାନ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ ସେଥିପାଇଁ ଏ କଥା କୁହା ନାରାୟଣ ସମ ଗୁଣେଇ ନାରାୟଣ କିଛି ପରିମାଣରେ ସମାନ ହୋଇପାରନ୍ତି କିନ୍ତୁ ନାରାୟଣ ମଧ୍ୟ ସମାନ ହେବେ ନାହିଁ କିନ୍ତୁ ନନ୍ଦ ମହାରାଜ ଭାବୁଛନ୍ତି ମୋର ପୁତ୍ରର ଏତେ ଶକ୍ତି ରହିଛି ସେ ନାରାୟଣ ଭଳି ଗୁଣ ହୋଇଯିବ ତାଙ୍କର ଏବଂ ବ୍ରଜବାସୀମାନେ ମଧ୍ୟ ସେଇଭଳି ଭାବରେ ଭାବିଲେ ତେଣୁ ଏଇଭଳି ଭାବରେ ଇତ୍ୟଧା ମାଂ ସମାଧିଶ୍ୟ ଗର୍ଗେ ଚ ସ୍ୱଗୃହେ ଗତେ ମନ୍ୟେ ନାରାୟଣ ଶ୍ୟାଂସ କୃଷ୍ଣ ମକୃଷ୍ଟ କାରଣ ତେଣୁ ଏହିଭଳି ଭାବରେ ବ୍ରଜବାସୀମାନେ ଗର୍ଗାଚାର୍ଯ୍ୟ ଯେତେବେଳେ କୃଷ୍ଣଙ୍କର ନାମକରଣ କରୁଥିଲେ ସେହି ସମୟରେ ଇତ୍ୟଧା ମାଂ ସମାଧିଶ୍ୟ ସେ ଡାଇରେକ୍ଟଲି ମୋତେ କହିଥିଲେ ଆଉ କେଇଟା ଏଇଟା ଜାଣିନଥିଲି ମୁଁ ଆଜି ତୁମକୁ କହୁଛି ଏ ଗୋପନୀୟ ଥିଲା କଥା ଆଜି ମୁଁ ତୁମକୁ କହୁଛି ମାଂ ସମାଧିଶ୍ୟ ଗର୍ଗେ ଚ ସ୍ୱଗୃହେ ଗତେ ବର୍ତ୍ତମାନ ଏହିଭଳି ଭାବରେ ନାମକରଣ ହେଲା ପରେ ଗର୍ଗ ମହାରାଜ ଚାଲିଗଲେ ଗର୍ଗ ଅଗାଧ ତାଙ୍କର ମଥୁରାକୁ ଚାଲିଗଲେ ତାଙ୍କ ଗୃହକୁ। ତେଣୁ ମନ୍ୟେ ନାରାୟଣ ଶ୍ୟାଂଶ, ତେଣୁ ମୁଁ ଏ କୃଷ୍ଣକୁ ଆମ ପୁତ୍ରକୁ ଜାଣିଛି, ଇଏ ହେଉଛନ୍ତି ନାରାୟଣଙ୍କର ଅଂଶ, ଏଭଳି ଭାବରେ ମୁଁ ଜାଣିଛି। ମନ୍ୟେ ନାରାୟଣ ଶ୍ୟାଂଶ କୃଷ୍ଣ ଅକ୍ଲିଷ୍ଟ କାରଣ, ଏ କୃଷ୍ଣ ସବୁକିଛି ଅକ୍ଲିଷ୍ଟ, କୌଣସି କ୍ଲେଶ ଆମେ ପାଇବା ନାହିଁ। ଭଗବାନଙ୍କର ଶରଣ, ଯେଉଁମାନେ କୃଷ୍ଣଙ୍କର ଶରଣରେ ଯିବେ ସିଏ ଆଉ କୌଣସି କ୍ଲେଶ ପ୍ରାପ୍ତ ହେବେ ନାହିଁ। ଦଶମ ସ୍କନ୍ଧ 14 ଅଧ୍ୟାୟ 58 ଶ୍ଳୋକରେ ଏକଟା ବ୍ରହ୍ମା କହୁଛନ୍ତି, ସମାଶ୍ରିତା ଯେ ପଦ ପଲ୍ଲବ ପ୍ଲବଂ ମହତ୍ପଦଂ ପୁଣ୍ୟ ଯଶୋ ମୁରାରେ ଭବାଂ ବୁଧିର୍ବତ୍ସ ପଦଂ ପରଂ ପଦଂ 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 ଯାପି ପଦାନ ତେଷାଂ। ଭଗବାନଙ୍କର ପାଖରେ ଯେତେବେଳେ କ୍ଷମା ପ୍ରାର୍ଥନା କରୁଛନ୍ତି ବ୍ରହ୍ମା, ସେ ବ୍ରହ୍ମା ମଧ୍ୟ ମୋହିତ ହୋଇଯାଇଥିଲେ। କୃଷ୍ଣଙ୍କୁ ଭାବିଥିଲେ ସାମାନ୍ୟ ବାଳକ ବୋଲି, ତାଙ୍କର ବାଳକ ସାଙ୍ଗମାନଙ୍କୁ ନେଇଗଲେ ଚୋରି କରି, ବର୍ଷାମାନଙ୍କୁ ନେଇଗଲେ ଚୋରି କରି, ତାପରେ ଜାଣିଲେ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଚତୁର୍ଭୁଜ ରୂପ ଧାରଣ କରି ବିଷ୍ଣୁ ରୂପ ଦେଖେଇଲେ ତାଙ୍କ ବ୍ରହ୍ମାଙ୍କୁ, ତେଣୁ ସେ କ୍ଷମା ପ୍ରାର୍ଥନା କରିଥିଲେ। ତା ଦେହରେ ଗୋଟେ ଶ୍ଳୋକ ରହିଛି, ଯେଉଁମାନେ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେବେ, ସମାସୀତା ଯେ ପଦପଲ୍ଲବ ପ୍ଲବଂ, ଭଗବାନଙ୍କ ପାଦପଦ୍ମ ହେଉଛି ଗୋଟେ ନୌକା ଭଳି, ଯେଉଁମାନେ ସେ ପାଦପଦ୍ମରେ ଆଶ୍ରୟ ନେବେ, ମହତ୍ ପଦଂ ପୁଣ୍ୟ ଯଶ ମୁରାରେ, ସବୁ ମହତ୍ ବ୍ୟକ୍ତିମାନେ ସେହି ପଦରେ ଆଶ୍ରୟ ନେଇଛନ୍ତି, ସବୁ ପୁଣ୍ୟ ରହିଛି, ସବୁ ଯଶ ରହିଛି, ସେହି ମୁର ନାମକ ଅସୁର ହତ୍ୟା କରିଥିଲେ ମୁର ନାମକ ଅସୁରକୁ ମୁରାରେ, ସେ ଭବାମ ବୁଧିର ଭବସାଗରଟା ସେ ବହୁତ ସହଜରେ ପାର ହୋଇଯିବ, କିଭଳି ଭାବରେ ବର୍ଷ ପଦଂ ହୋଇଯିବ। ବର୍ଷା ଦିନରେ ଯେମିତି ଗୋଟେ ବାଛୁରୀ ଚାଲିଲେ ତାର କ୍ଷୁରରେ ଗାଡ଼ରେ ଯେତିକି ପାଣି ରୁହେ, ସେଇଭଳି ଭାବରେ ପାଣିକୁ ଜଣେ ପାର ହେଉଛି ବୋଲି ଚିନ୍ତା କରିପାରିବ ନାହିଁ, ଅନାୟାସରେ ଜଣେ ପାର ହୋଇଯିବ, ସେଇଭଳି ଭାବରେ ଭବସାଗରକୁ ଆମେ ପାର ହୋଇଯିବା। କିନ୍ତୁ ଯଦି ଭଗବାନ ପାଦ ପଦ୍ମରେ ଆଶ୍ରୟ ନ ନେବା, ତାହେଲେ ପଦଂ ପଦଂ ଯତ୍ ବିପଦା, ପ୍ରତି ପଦରେ ବିପଦ ରହିଛି, ଭୌତିକ ଜଗତ ହେଉଛି ଏଇଭଳି ଭାବରେ। ତେଣୁ କୃଷ୍ଣ ଅକୃଷ୍ଟ କାରଣ, କୃଷ୍ଣଙ୍କର ଯେଉଁମାନେ ଶରଣରେ ଯିବେ ତାଙ୍କର ଆଉ କୌଣସି ଦୁଃଖ ରହିବ ନାହିଁ, ଅକୃଷ୍ଟ କାରଣ ସବୁ କଷ୍ଟକୁ ଦୂର କରିଦେବେ ସେ। ଭାଗବତ ତୃତୀୟ ସ୍କନ୍ଧ 20 ଅଧ୍ୟାୟରେ ବ୍ରହ୍ମା ଗୋଟେ ସ୍ତୁତିରେ କହିଛନ୍ତି ସେ କଥା, ତମେଇବ କିଳ ଲୋକାନାମ କ୍ଲିଷ୍ଟାନାମ କ୍ଲେଶ ନାଶନ ତମେଇବ କ୍ଲେଶ ଦନ୍ତେଷାମ ଅନାଶନ ପଦାଙ୍କବ। ଭଗବାନ ତମେଇବ କିଳ ଲୋକାନାମ କ୍ଲିଷ୍ଟାନାମ କ୍ଲେଶ ନାଶନ, ଭଗବାନ ହିଁ କାହାକୁ କ୍ଲେଶ ପ୍ରଦାନ କରନ୍ତି, କାହାର କ୍ଲେଶକୁ ଦୂର କରନ୍ତି। ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ଭଗବାନ ତାଙ୍କର କ୍ଲେଶକୁ ଦୂର କରିଦିଅନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ଭଗବାନ ତାଙ୍କର କ୍ଲେଶ ପ୍ରଦାନ କରିବେ, କ୍ଲେଶ ପ୍ରଦାନ କରିବେ। ତେଣୁ ଇତି ନନ୍ଦ ବଚ ଶ୍ରୁତ୍ୱା ଗର୍ଗ ଗୀତଂ ବ୍ରଜୁକ ସହ ମୁଦିତା ନନ୍ଦ ମହାରଥୁ କୃଷ୍ଣଂ ଚ ଗତ ବିସ୍ମୟା। ନନ୍ଦ ମହାରାଜ ଯେଉଁ ଭଳିଆ ବୁଝିଥିଲେ ସେଇଭଳିଆ ବୁଝେଇଦେଲେ ବ୍ରଜବାସୀମାନଙ୍କୁ, ବ୍ରଜବାସୀମାନଙ୍କ ତ ସନ୍ଦେହ ଚାଲିଗଲା। ତେଣୁ ଇତି ନନ୍ଦବଚ ଶ୍ରୁତ୍ୱା, ଏଇଭଳି ଭାବରେ ନନ୍ଦଙ୍କର କଥା ଶୁଣିକରି ଗର୍ଗ ଗୀତଙ୍କ ବ୍ରଜ କଷ, ନନ୍ଦ ମହାରାଜ ଯାହା କହିଲେ ସେ ଗର୍ଗଙ୍କର କଥାକୁ କହିଲେ, ଆଜି ଟିକିଏ ଖାଲି ବଦଳେଇଥିଲେ ନହେଲେ ସବୁ କଥା ସମାନ କହିଦେଲେ। ଯେଉଁ ନନ୍ଦ ଗର୍ଗଙ୍କ କଥାକୁ ନନ୍ଦ ବୁଝିନାହାନ୍ତି କି ବ୍ରଜବାସୀମାନେ ବୁଝିନାହାନ୍ତି, କିନ୍ତୁ ଆମେ ବୁଝିଛେ। କିନ୍ତୁ ଯାହା ହଉ, ବ୍ରଜବାସୀମାନଙ୍କର ଆଉ କୌଣସି ବିସ୍ମୟ ରହିଲା ନାହିଁ, ଗତ ବିସ୍ମୟ ହୋଇଗଲେ, ଜାଣିପାରିଲେ ଇଏ ନାରାୟଣ ସମ ଗୁଣେଇ, ଏତିକି ବୁଝିଲେ ସେ ନାରାୟଣ ଭଳି ଗୁଣ, ଏତିକି ବୁଝିଲେ ସେ। ତେଣୁ ମୁଦିତା ବହୁତ ଆନନ୍ଦିତ ହୋଇଗଲେ, ନନ୍ଦ ନନ୍ଦ ସିଏ ନନ୍ଦ ମଧ୍ୟ ଆନନ୍ଦିତ ହୋଇ ରହିଛନ୍ତି, ତାଙ୍କ ନାମ ହେଉଛି ନନ୍ଦ, ନନ୍ଦ କି ଆନନ୍ଦ ଭୟ ଜୟ କେନେହା ଲାଲ କି ଆନନ୍ଦ, ସିଏ ଆନନ୍ଦ ଘନ ସିଏ, ଆମେ ତାଙ୍କ ବିଷୟରେ ଶୁଣିକିରି ତାଙ୍କ ବିଷୟରେ କହିକିରି ମଧ୍ୟ ଆନନ୍ଦ ପ୍ରାପ୍ତ ହେବା। ତେଣୁ ତାଙ୍କୁ ଆନର୍ଚୁ, ତାଙ୍କୁ ପୂଜା କଲେ, ଆଉ କୃଷ୍ଣଙ୍କ ପ୍ରତି ଆଉ କୌଣସି ବିସ୍ମୟ ରହିଲା ନାହିଁ, ମୁଁ ନାରାୟଣ ସ୍ୱାମୀ ଗୁଣେ ସେତିକି ଜାଣିଲେ ସେମାନେ। ତେଣୁ ଆଉ ଗୋଟେ ଶ୍ଲୋକ ଅଛି, ବହୁତ ସୁନ୍ଦର ଶ୍ଲୋକ, ଖାଲି ଆପଣ ଶୁଣିଦେଇଥାନ୍ତୁ, ଆମେ ଏଇ ଶ୍ଳୋକ ଆସନ୍ତାକାଲି ଆଲୋଚନା କରିବା। ଏ ବହୁତ ବଡ଼ ଶ୍ଳୋକଟିଏ ରହିଛନ୍ତି, ଅନ୍ତିମ ଶ୍ଳୋକ 26 ଅଧ୍ୟାୟ 25 ଶ୍ଳୋକ, ଦେବେ ବର୍ଷତି ଯଜ୍ଞ ବିପ୍ଲବ ରୁଷା ବଜ୍ର ବଜ୍ରସ୍ମ ବର୍ଷା ନିଳେଇ ସିଦତ୍ପାଳ ପଶୁ ସ୍ତ୍ରୀ ଆତ୍ମଶରଣଂ ଦୃଷ୍ଟ୍ୱାନୁକମ୍ପ୍ୟୁତ୍ମୟନ୍ ଉତ୍ପାଟୈକକରଣେ ଉତ୍ପାଟୈକକରେଣ ଶୈଳମବଳ ଲୀଳାଶ୍ରୀଳିନ୍ଦ୍ରୋ ଯଥା ବିବ୍ରତ ଗୋଷ୍ଠ ମପାନ୍ ମହେନ୍ଦ୍ର ମଦଭିତ୍ ପ୍ରିୟାନ ଇନ୍ଦ୍ର ଗବାମ। ଏ ଶ୍ଳୋକର ବହୁତ ତାତ୍ପର୍ଯ୍ୟ ରହିଛି, ଆମେ ଖାଲି ଶଙ୍ଖ ବିରତି କହିବା, ଅନ୍ତିମ ଶ୍ଳୋକ ଏଇଟା। ପ୍ରାର୍ଥନା କରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କର, ଇଷ୍ଟ ହେଉଛନ୍ତି କୃଷ୍ଣ, ଏଥିରୁ ଜଣାପଡ଼ିଲା ଇଷ୍ଟ ହେଉଛନ୍ତି କୃଷ୍ଣ। ତେଣୁ ଏ ଶ୍ଳୋକରେ ପ୍ରିୟାନ ଇନ୍ଦ୍ର ଗବା, ସେହି ଇନ୍ଦ୍ର ଗବା ଗାଭୀମାନଙ୍କର ଯେ ଇନ୍ଦ୍ର ଏ କୃଷ୍ଣ, ସିଏ ଆମ ପ୍ରତି ପ୍ରୀତି ପ୍ରୀତ ହୁଅନ୍ତୁ। ନ ଶବ୍ଦରେ ସୁଖଦେବ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜକୁ ଆତ୍ମସାତ କରି, ସେଠି 60,000 ମୁନି ଋଷି ଅଛନ୍ତି, ତାଙ୍କୁ ଆତ୍ମସାତ କରି ସେ କହୁଛନ୍ତି। ଏବଂ ଏ କଥା ପରେ ଯେଉଁମାନେ ଆସିବେ ଶୁଣିବେ, ସେମାନଙ୍କୁ ମଧ୍ୟ ଭଗବାନ ତାଙ୍କ ଉପରେ ପ୍ରୀତ ହୁଅନ୍ତି, ଆଶୀର୍ବାଦ ଦେଇଛନ୍ତି, ଆଶୀର୍ବାଦ ରହିଛି। ତେଣୁ ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି, ଖାଲି ଆମେ ଟିକେ ଟିକେ କହିଦେବା। ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା, ଏ ଗୋବର୍ଦ୍ଧନ ଧାରଣ ଲୀଳା ଏ ଗୋଟିଏ ଶ୍ଳୋକରେ କୁହାଯାଇଛି, ଗୋଟିଏ ଶ୍ଳୋକ। ଦେବେ କହିଲେ ଇନ୍ଦ୍ର ଯେଉଁ ବର୍ଷା କଲେ, ଯଜ୍ଞ ବିପ୍ଳବ ରୁଷା, ଯେଉଁ ଇନ୍ଦ୍ରଯଜ୍ଞ ବନ୍ଦ କରାଯାଇଥିଲା ସେଇଥିରେ ତାଙ୍କର ରୁଷା ବହୁତ କ୍ରୋଧ ଆସିଗଲା। ଯଜ୍ଞ ବିପ୍ଳବ, ଯେମିତି ପାଣି ବଢ଼ି ଆସିଗଲେ ଯେଉଁଭଳି ଭାବରେ ହେଇଯାଏ, ସମସ୍ତେ ବୁଡ଼ି ଯାଆନ୍ତି, ସେଇଭଳି ଭାବରେ ଯଜ୍ଞ ବିପ୍ଳବ, ଯଜ୍ଞ ବୁଡ଼ିଗଲା ଇନ୍ଦ୍ରଙ୍କ, ସେଥିରେ ରାଗ ଆସିଗଲା, ବିପ୍ଳବ ରୁଷା। ବଜ୍ର ଅଶ୍ମ ବର୍ଷା ମିଳେଇ, ତେଣୁ ବଜ୍ରପାତ କଲେ, ଶିଳାପାତ କଲେ, ଶିଳା ବୃଷ୍ଟି ହେଲା, ବହୁତ ଅଣଚାଶ ପବନ ବହିଲା। ସିଦ୍ଧ ପାଳ ପଶୁ ସ୍ତ୍ରୀ ଆତ୍ମସରଣ, ସବୁ ଗୋପାଳମାନେ, ପଶୁମାନେ, ସ୍ତ୍ରୀଲୋକମାନେ ସମସ୍ତେ କୃଷ୍ଣଙ୍କ ଶରଣରେ ଗଲେ, ଆତ୍ମସରଣ ତାଙ୍କ ଶରଣରେ ଗଲେ। ଦୁଷ୍ଟୁଆ ଅନୁକମ୍ପ ଉତ୍ସମୟନ, ଏ ଯେଉଁ ରହିଛି, ଯିଏ ଯାହାଙ୍କର କଥା ପ୍ରଥମେ କୁହାଯାଉଛି ସେମାନଙ୍କର କଷ୍ଟ ଟିକେ କମ୍, ସେଇଭଳି ଭାବରେ ଭଗବାନ ତାଙ୍କୁ ସେଇଭଳି ଭାବରେ କୃପା କରିଛନ୍ତି। ଦୁଷ୍ଟ ଅନୁକମ୍ପୀ ଅନୁକମ୍ପ ତାଙ୍କର ଆସିଲା, ଅନୁକମ୍ପା ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ଅନୁପାତରେ, ଯାହାର ଯେଉଁଭଳି ଭାବରେ ରହିଛି ଆର୍ତ୍ତ, ସେ ଭଗବାନ ସେଇଭଳି ଭାବରେ ଅନୁକମ୍ପା କରିଛନ୍ତି ତାଙ୍କୁ। ତେଣୁ ଉତ୍ସମୟନ ଭଗବାନ କେମିତି ସ୍ମିତ ହସ୍ୟ କରିଦେଲେ, ଇନ୍ଦ୍ରଙ୍କର ଗର୍ବ ଦେଖି ତାଙ୍କର କ୍ରୋଧ ଆସିଲା ନାହିଁ ଭଗବାନ ସେ, ତେଣୁ ଉତ୍ସମୟନ କେବଳ ହସିଦେଲେ, ସ୍ମିତ ହାସ୍ୟ କଲେ, ଜୋରରେ ହସିଲେ ନାହିଁ, ଉତ୍ସମୟନ ସ୍ମିତ ହାସ୍ୟ କରିଦେଲେ। ଉତ୍ପାତ ଏକ କାରଣ, ଗୋଟିଏ କାରଣ, ଗୋଟିଏ ହାତରେ ଉତ୍ପାତ ଉପାଡ଼ିଦେଲେ। ଶୈଳମ ବଳ, ଶୈଳ କହିଲେ ଏଇ ଗିରିବର ଗୋବର୍ଦ୍ଧନକୁ, ଶୈଳକୁ ଗୋଟିଏ ହାତରେ ଉପାଡ଼ିଦେଲେ। କିଭଳି ଉପାଡ଼ିଲେ ନା, ଲୀଳ ଅବଳ, ଯେମିତି ଛୋଟ ପିଲା, ଛୋଟ ବାଳକ, ଲୀଳ ଛିଳେନ୍ଦ୍ରମ ଯଥା, ଛିଳେନ୍ଦ୍ରମ କହିଲେ ଛତୁ, ଛତୁକୁ ଯେମିତି ଛୋଟ ପିଲା ଛିଣ୍ଡେଇ ଦିଏ, ସେଭଳି ଭାବେ ଭଗବାନ ଛିଣ୍ଡେଇ ଦେଇଥିଲେ ଶୈଳକୁ। ଏବଂ ବିଭ୍ରତ ଗୋଷ୍ଠ ଅପାନ ମହେନ୍ଦ୍ର ମଦଭି, ବିଭ୍ରତ ଛିଣ୍ଡେଇକି ଧାରଣ କଲେ, ଆପଣ ଯେତେ ବଡ଼ ୱେଟ୍ ଲିଫ୍ଟର ହୁଅନ୍ତୁ ନା କାହିଁକି, ଯେତେ ବଡ଼ ବଳିଷ୍ଠ ୱେଟ୍ ଲିଫ୍ଟର ହୁଅନ୍ତୁ ନା କାହିଁକି, 100 କିଲୋ ଉଠାନ୍ତୁ, 200 କିଲୋ ଉଠାନ୍ତୁ, 300 କିଲୋ, 500 କିଲୋ ଉଠାନ୍ତୁ, ଧାରେ ଉଠେଇକି ଟେକିଦେବେ, ଛାଡ଼ି ପକେଇଦେବେ, ରଖିବେ ନାହିଁ। କିନ୍ତୁ ଇଏ ୱେଟ୍ ଲିଫ୍ଟର ଏଭଳି ଭାବରେ 7 ଦିନ 7 ରାତି ଧାରଣ କଲେ, ଗୋଟିଏ ପଦ ଏପଟ ସେପଟ ହେଇନାହାନ୍ତି ଏ ଭଗବାନ। ଏଭଳି ଭାବରେ ବିଭ୍ରତ ଗୋଷ୍ଠମ ଅପାମ ମହେନ୍ଦ୍ର, ଗୋଷ୍ଠ ସମସ୍ତ ବ୍ରଜବାସୀମାନଙ୍କୁ ରକ୍ଷା କଲେ, ଅପାତ କଲେ, ତାକୁ ରକ୍ଷା କଲେ। ମହେନ୍ଦ୍ର ମଦଭିତ, ମହେନ୍ଦ୍ର ମଦଭିତ ହେଇଯାଇଥିଲେ, ବହୁତ ଗର୍ବ ହେଇଯାଇଥିଲା ମହେନ୍ଦ୍ରଙ୍କର। ତେଣୁ ସେହି ଭଗବାନ ପ୍ରିୟାନ ଇନ୍ଦ୍ର ଗବାନ, ସେହି ଇନ୍ଦ୍ର ଗବାନ, ସେ ତାଙ୍କୁ ଇନ୍ଦ୍ର ନାମ କରାଯିବ, କୁହାଯିବ ସେଇଟା କ'ଣ, ପୁରନ୍ଦର ନାମ ରଖେ ଦେବଶ୍ରୀ ଗୋବିନ୍ଦ, ତାଙ୍କ ନାମ ରଖାଗଲେ ଗୋବିନ୍ଦ ରଖାଗଲା, ଆପରେ ଆସିବ ଏଇଟା ସତୀ ସଧ୍ୟାୟରେ। ତେଣୁ ସିଏ ଆମ ପ୍ରତି ପ୍ରୀତ ହୁଅନ୍ତୁ। ତେଣୁ ଏଇ ପ୍ରାର୍ଥନା କରି ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ସନ୍ଦେହ ଅଛି ବା କିଛି କହିବା ପାଇଁ ଚାହୁଁଛନ୍ତି, ତାପରେ ଆମେ ଅନୁରୋଧ କରିବୁ ଆମର ପ୍ରେମାନନ୍ଦ ପ୍ରଭୁଙ୍କୁ, ସେଠି ଆପଣମାନେ କିଛି କଥା କହିବେ। ତେଣୁ ଭଗବାନ ବର୍ତ୍ତମାନ ଖାଦ୍ୟ ଗ୍ରହଣ କରୁଛନ୍ତି, ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ସମ୍ବିତ ଗୌର ଭକ୍ତ କି ଜୟ ଗୋର ପ୍ରେମାନନ୍ଦେ। ପ୍ରଭୁ ଗୋଟେ ଆସନ ଦିଅନ୍ତୁ,
1, 2, 3, 4, not 4, 3, 4. Sequence.